भगवते वासुदेवाय
ओम नमो भगवते वासुदेवाय
ओम नमो भगवते वासुदेवाय।
सर्वप्रथमे श्री श्री जगन्नाथ श्री श्री बलदेव श्री श्री राघव गोपाल जी एवं समग्र भक्तवृंद समस्त भक्तवृंद मोर दंडवत प्रणाम एवं मो अंतराष्ट्रीय कृष्ण चेतना संघ तरफ आपण मानक हार्दिक कृतज्ञता ज्ञापन कर अंचल मो भाई एक अदम को भगवान कथा कहने सुजोग प्रदान करजक भाग्यवान मन कर गत काली आमर भागवत कथार प्रथम दिवस श्रीमद चैतन्य चंद्र महाराज एठार आसी ଭାଗବତ କଥା କୀର୍ତ୍ତନ କରିଥିଲେ। ଆଜି ଦ୍ୱିତୀୟ ଦିବସରେ ଆମେ ସେଇ ଶ୍ରୀମଦ ଭାଗବତଙ୍କର କଥା କିଛି କହିବା। ଭାଗବତ ଯାହାକି ସମଗ୍ର ଶାସ୍ତ୍ରର ସାର ବସ୍ତୁ, ଚାରି ବେଦ ଦଧି ଭାଗବତ ନବନୀତ, ଚାରି ବେଦକୁ ଯଦି ଦହି ସହିତ ତୁଳନା କରାଯାଏ ତାକୁ ମନ୍ଥନ କଲେ ଯେଉଁ ଲହୁଣୀ ବାହାରିବ ସେ ହେଉଛି ଭାଗବତ। ଏବଂ ସୁଖଦେବ ଗୋସ୍ୱାମୀ ତାକୁ ମନ୍ଥନ କରିଛନ୍ତି ଏବଂ ପରିହିତ ମହାରାଜ ତାକୁ ସେବନ କଲେ। ତେଣୁ ଭାଗବତ ହେଉଛି ଏ ପ୍ରକାର ଏକ ଫଳ, ଭାଗବତକୁ ଏକ ରସାଳ ଫଳ ସହିତ ତୁଳନା କରାଯାଏ। ଯେମିତି କୁହାଯାଏ ଏଇ ଜଗତର, ଏଇ ଭୌତିକ ଜଗତର ସବୁଠାରୁ ମିଠା ଫଳ ହେଉଛି ଆମ୍ବ, ବର୍ତ୍ତମାନ ଆମ୍ବ ଫଳ ପ୍ରଚୁର। ତେଣୁ ସେ ଆମ୍ବ ଫଳ ସବୁଠାରୁ ମିଠା, ତେଣୁ ସେ ଆମ୍ବ ଫଳର ଆମେ ସେ ଯେଉଁ ମିଠା ଯେଉଁ ତାର ଖାଇସାରିଲା ପରେ ତାର ଚୋପା ଆଉ ଟାକୁଆକୁ ଆମେ ଫୋପାଡ଼ି ଦେଉଛୁ, ଚୋପା ଟାକୁଆଟାକୁ ଆମେ ଖାଉନା ଫୋପାଡ଼ି ଦେଉଛୁ। କିନ୍ତୁ ଭାଗବତ ହେଉଛି ଏ ପ୍ରକାର ଏକ ଫଳ, ରସାଳ ଫଳ, ଯେଉଁଥିରେ ଚୋପା ନାହିଁ କି ଟାକୁଆ ମଧ୍ୟ ନାହିଁ, କେବଳ ରସ ହିଁ ରସ। ତେଣୁ ସେ ଭାଗବତର ରସଜ୍ଞ ଭକ୍ତମାନଙ୍କର ଯେଉଁମାନେ ଆଗ୍ରହୀ, ଯେଉଁମାନେ ପ୍ରକୃତ ପକ୍ଷେ ଭାଗବତର ରସସ୍ୱାଦନ କରନ୍ତି, ସେହିମାନେ ହିଁ ଭାଗବତର ତତ୍ତ୍ୱକୁ ବୁଝିବେ। ତେଣୁ ଦେଖନ୍ତୁ ଆମର ଭାଗବତ କଥାରେ କେତେ ଜଣ ଶ୍ରୋତା, ଏଠି ଯଦି ଗୋଟେ ନାଟକ ହୁଅନ୍ତା ବା ଗୋଟେ ମେରୋଡି ପାର୍ଟି ହୁଅନ୍ତା, ଇଏ ଥାଟପଟାଳ ଲୋକ ହୁଅନ୍ତା, ପିଟାବଡ଼ା ଲୋକ ଲୋକ ଲାଗନ୍ତି, କିନ୍ତୁ ଭାଗବତ କଥାରେ କେତେ ଜଣ ରୁଚି। ଆଗରୁ ସବୁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ଥିଲା, ତେଣୁ ଭାଗବତ ଟୁଙ୍ଗିରେ ସବୁ ଲୋକମାନେ ଦିନସାରା କାମ ସାରି ସନ୍ଧ୍ୟାରେ ସମସ୍ତେ ଆସି ବସନ୍ତି ଏବଂ ଭାଗବତ କିଛି ପାଠ କରାଯାଏ ଏବଂ ନିଜ ନିଜ ଭିତରେ ଯଦି କିଛି ମନମାଳିନ୍ୟ ବା କିଛି କଳହ ହେଇଥାଏ ତାହେଲେ ସେ ଭାଗବତ ଟୁଙ୍ଗିରେ ହିଁ ସମାଧାନ କରାଯାଏ। ତେଣୁ ସେଟା ଆଉ କୋର୍ଟ କଚେରୀ ମାଲିମ ପ୍ରଥମା ପର୍ଯ୍ୟନ୍ତ ଯାଏ। ଭାଗବତ ଉପରେ ବିଶ୍ୱାସ, ଭଗବାନଙ୍କ ଉପରେ ବିଶ୍ୱାସ, ତେଣୁ ସେଇଠି ହିଁ ସମାଧାନ ହେଇଯାଏ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ ସେ ଭାଗବତ ଟୁଙ୍ଗି ଆଉ ଗାଁ ମାନଙ୍କରେ ନାହିଁ, ସେଠି କ୍ଲବ ହେଲାଣି ବର୍ତ୍ତମାନ ଏବଂ ବିଭିନ୍ନ ପ୍ରକାର ସବୁ ଅନୁଷ୍ଠାନ ସବୁ କରାଯାଉଛି। ଆମମାନଙ୍କ ଗତି କି ପ୍ରକାର, ଆମର ଯେଉଁ ସଂସ୍କୃତି ଭାଗବତ ସଂସ୍କୃତି, ଯେଉଁ ଭାଗବତ ସଂସ୍କୃତି ବର୍ତ୍ତମାନ ପାଶ୍ଚାତ୍ୟ ଜଗତରେ ବହୁ ଭାବରେ ପ୍ରଚାର ହେଉଛି, ପ୍ରସାର ହେଉଛି, କିନ୍ତୁ ଆମେ ଆମର ଭାରତୀୟ ମାନେ ଆମେ ଭାଗବତ ସଂସ୍କୃତିର ଆମେ କେମିତି ଅବକ୍ଷୟ କରୁଛୁ। ଭାଗବତ କଥା କହୁଛନ୍ତି କେତେ ଲୋକ ବସୁଛନ୍ତି, ପିଲାମାନେ 2-4 ଜଣ ବସୁଛନ୍ତି, ଆଉ ଆମର ଲୋକ 4-5 ଜଣ, ଆପଣମାନଙ୍କ ଅଞ୍ଚଳରେ ଏତିକି 8-10 ଜଣ, ଏତିକି ମାନେ ଆପଣଙ୍କ ଏଇ ଅଞ୍ଚଳର ଲୋକ, କିନ୍ତୁ ଏ କଥା ପ୍ରତି ରୁଚି ନାହିଁ। ସେଥିପାଇଁ କୁହାଯାଇଛି ଯେ ଭାଗବତ ଏ ପ୍ରକାର ଏକ ଶାସ୍ତ୍ର, ଆଉ ଭାଗବତ ଶାସ୍ତ୍ରରେ ଏ ପ୍ରକାର କଥା ଲିଖିତ ଅଛି ଯାହାକି ଜଣେ ଯଦି ପଙ୍ଗୁ ଅଥର୍ବ ଲୋକ ହେଇଥିବ ଆଉ ଯଦି ଅନ୍ଧ ହେଇଥିବ, ତାକୁ ଯଦି ଦେଖାଯାଉନଥିବ, ତାହେଲେ ଏ ଭାଗବତ ଶାସ୍ତ୍ର ସେ ଧରେ ତାକୁ ଏ ଭାଗବତ ଶାସ୍ତ୍ର ହିଁ ବାଟ କଢେଇବ, ତାକୁ ପଥ ଦର୍ଶନ କରେଇବ, ତାକୁ ପଥ ପ୍ରଦର୍ଶନ କରେଇବ ସେ। ତେଣୁ ସେ ଭାଗବତ ଶାସ୍ତ୍ର ହେଉଛି ଏ ପ୍ରକାର, ସବୈ ଭାଗବତ ପ୍ରୋକ୍ତା ଉପାୟ ଅଞ୍ଜମ ପୁଞ୍ଛା ଅବିଦୂଷାନ ବିଧି ଭାଗବତ ଆନିତା। ଏଠି ବିଦ୍ୱାନ ଲୋକଙ୍କର କିଛି ଆବଶ୍ୟକତା ନାହିଁ, ଯେଉଁମାନେ କେବଳ ବିଦ୍ୱାନ ବା ପଣ୍ଡିତ ଲୋକ ହିଁ ଭାଗବତ ଅଧ୍ୟୟନ କରିବେ ସେ କଥା କିଛି ନାହିଁ। ଯେଉଁମାନେ ଅବିଦୂଷୀଙ୍କ କଥା କୁହାଯାଇଛି, ଯେଉଁମାନେ ବିଦ୍ୱାନ ନୁହନ୍ତି, ଯେଉଁମାନେ ମୂର୍ଖ, ଯେଉଁମାନେ ଅଜ୍ଞ ବ୍ୟକ୍ତି, ସେମାନେ ମଧ୍ୟ ଏଇ ଭାଗବତ ଶାସ୍ତ୍ରକୁ ଯଦି ଧରିବେ ବା ତାଙ୍କ ପାଖରେ ରଖିବେ, ସେ ଭାଗବତ ଶାସ୍ତ୍ର ତାଙ୍କୁ ପଥ ପ୍ରଦର୍ଶନ କରିବେ। ମୂର୍ଖ ହଉ ଅଙ୍ଗ ଅଞ୍ଜ ଅର୍ଥାତ୍ ଯେ ବନ୍ଧୁ ଅଥର୍ବ ଇତ୍ୟାଦି ବ୍ୟକ୍ତିମାନଙ୍କ ପାଇଁ ଭାଗବତ ଶାସ୍ତ୍ର ହେଉଛି ଅତି ମୂଲ୍ୟବାନ। ତେଣୁ ସେ ଭାଗବତ ଶାସ୍ତ୍ରରେ ସମସ୍ତଙ୍କ ପାଇଁ ଉପଦେଶ ଦିଆଯାଇଛି, କି ବ୍ରହ୍ମଚାରୀ, କି ଗୃହସ୍ଥ, କି ବାସ୍ପସ୍ତି, କି ସନ୍ନ୍ୟାସୀ, କି ସ୍ତ୍ରୀ, କି ପୁରୁଷ, ସମସ୍ତଙ୍କ ପାଇଁ ଏ ଭାଗବତ ଶାସ୍ତ୍ର ଉପଦେଶ ଦିଆଯାଇଛି। ଗତକାଲି ଆମେ ଏ ନୃସିଂହଙ୍କର ଚତୁର୍ଦ୍ଦଶୀ ପାଳନ କଲେ, ଭଗବାନ ନୃସିଂହଦେବ ଆବିର୍ଭୂତ ହୋଇଥିଲେ ଭକ୍ତକୁ ସୁରକ୍ଷା ଦେବା ପାଇଁ ଏବଂ ଦୁଷ୍ଟକୁ ବିନାଶ କରିବା ପାଇଁ। ସେ କଥା ଶ୍ରୀମଦ ଭାଗବତଙ୍କ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ସେ ନୃସିଂହଙ୍କ ଚରିତ୍ର ବର୍ଣ୍ଣନା ହେବା ପୂର୍ବରୁ ଯୁଧିଷ୍ଠିର ମହାରାଜଙ୍କର ପ୍ରଶ୍ନ ନାରଦଙ୍କ ପ୍ରତି ଆସୁଛି ଯେ ଭଗବାନ ହେଉଛନ୍ତି ସମସ୍ତଙ୍କ ପ୍ରତି ସମାନ, ଭଗବାନ ତାଙ୍କ ଭିତରେ ପକ୍ଷପାତିତା ନାହିଁ, ଭଗବାନଙ୍କର ପକ୍ଷପାତିତା ନେଚର ନାହିଁ, ଆମମାନଙ୍କର ପକ୍ଷପାତିତା ଅଛି, ଆମେ କାହାକୁ ନିଜର କରୁଛୁ, ଆମେ କାହାକୁ ପର କରୁଛୁ, ଆମର କିଏ ଶତ୍ରୁ ଅଛନ୍ତି, ଆମର କିଏ ମିତ୍ର ଅଛନ୍ତି, ଆମେ କାହାକୁ ହିଂସା କରୁଛୁ, ଆମେ କାହାକୁ ଭଲ କରୁଛୁ, ଏସବୁ ଆମର ଅଛି, କାରଣ ଆମମାନଙ୍କ ଶରୀର ଚେତନା ଅଛି, କିନ୍ତୁ ଭଗବାନଙ୍କ ସେ ଶରୀର ଚେତନା ନଥିବା ହେତୁ ତାଙ୍କର ଏଇ ପର ଆପଣା ଭାବ ନାହିଁ। ସେଭଳି ଭାବରେ ତାଙ୍କର ପ୍ରିୟ ଭକ୍ତମାନଙ୍କର ମଧ୍ୟ ସେ ଭାବ ନାହିଁ। କିନ୍ତୁ ନାରଦ ମହର୍ଷିଙ୍କର ଗୋଟେ ସନ୍ଦେହ ଜାତ ଯୁଧିଷ୍ଠିର ମହାରାଜଙ୍କର ଏକ ସନ୍ଦେହ ଜାତ ହେଇଛି ଯେ ଭଗବାନ ଯଦି ସମସ୍ତଙ୍କ ପ୍ରତି ସମାନ ତାହେଲେ ଆମେ ଦେଖୁଛୁ ସେ ଅସୁରମାନଙ୍କ ପ୍ରତି ଦେଶପୂର୍ଣ୍ଣ ମନୋଭାବ ରହିଛି, ପୁଣି ଦେବତାମାନଙ୍କ ପ୍ରତି ତାଙ୍କର ସାହାଯ୍ୟ କରୁଛନ୍ତି ସେ, ତାହେଲେ ଏଇଟା ଅସୁରମାନଙ୍କ ପ୍ରତି ପକ୍ଷପାତ, ତାଙ୍କର ଅସୁରମାନଙ୍କୁ ସାହାଯ୍ୟ କରୁଛନ୍ତି, ଅସୁରମାନଙ୍କ ପ୍ରତି ତାଙ୍କର ଅସୁରମାନଙ୍କୁ ମାରି ଦେଉଛନ୍ତି, ଅସୁରମାନଙ୍କୁ ନିହତ କରୁଛନ୍ତି, ତେଣୁ ସେ କିଭଳି ଭାବରେ ସମାନ ବା ସମଦର୍ଶୀ। ଗୀତାରେ ଭଗବାନ କହିଲେ ସମ ହଉ ସର୍ବଭୂତେଷୁ ନ ମେ ଦୋଷ୍ୟସ୍ତି ନ ପ୍ରିୟ, ମୁଁ ସମସ୍ତଙ୍କ ପ୍ରତି ସମାନ, ତେଣୁ ମୋର କେହି ପର ଆପଣ କି ନାହାନ୍ତି, ମୁଁ ସମସ୍ତଙ୍କ ପ୍ରତି ସମାନ, କିନ୍ତୁ ଯେ ଭଜନ୍ତି ଯେଉଁମାନଙ୍କ ଭକ୍ତ୍ୟା, କିନ୍ତୁ ଯେଉଁମାନେ ମୋର ଭକ୍ତି ସହକାରେ ଭଜନ କରନ୍ତି ମୟି ତେ ତେଷୁ ଚାପ୍ୟ, ମୁଁ ତାର ଅତି ନିଜର ହେଇଯାଏ। ଯେଉଁମାନେ ତାଙ୍କୁ ଭକ୍ତିର ସହିତ ଭଜନ କରନ୍ତି ସେମାନଙ୍କର ସେ ନିଜର, ତେଣୁ ଯେଉଁମାନେ ତାଙ୍କର ଭକ୍ତ, ଯେଉଁମାନେ ତାଙ୍କର ଭକ୍ତ ସେମାନଙ୍କ ପାଇଁ ତାଙ୍କର ସ୍ୱତନ୍ତ୍ର ରୂପା, କିନ୍ତୁ ତା ମାନେ ନୁହଁ ଯେ ଅନ୍ୟମାନଙ୍କ ପ୍ରତି ଅବିଚାର, ସେଟା ନୁହଁ। କିନ୍ତୁ ଆମର ଯୋଉ ଦୃଷ୍ଟିଟା ଅଛି, ଯୁଧିଷ୍ଠିର ମହାରାଜ ଏକ ଅଜ୍ଞ ଭଳି ସେ ପ୍ରଶ୍ନ ସେ କରୁନାହାନ୍ତି, ସେ ଆମମାନଙ୍କର ଭୂମିକାକୁ ନେଇକି ନାରଦ ମହର୍ଷିଙ୍କ ପାଖରେ ଉପସ୍ଥାପନ କରୁଛନ୍ତି ଯେ ଆମମାନଙ୍କ ଦୃଷ୍ଟିଟା ଏମିତି ହବ, ଆମମାନଙ୍କ ଦୃଷ୍ଟିଭଙ୍ଗୀଟା ଏଇଭଳି ହବ ଯେ ଭଗବାନ କାହାକୁ ପର କରିଛନ୍ତି, କାହାକୁ ଆପଣା କରିଛନ୍ତି, ଆମମାନଙ୍କର ପ୍ରଶ୍ନକୁ ଯୁଧିଷ୍ଠିର ମହାରାଜ ଉପସ୍ଥାପନ କରୁଛନ୍ତି ନାରଦ ମହର୍ଷିଙ୍କ ପାଖରେ, ତେଣୁ ଏଇଟା କିଭଳି ଭାବରେ ସମ୍ଭବ। କିନ୍ତୁ ଆମ ଦୃଷ୍ଟିରେ ଆମେ ଦେଖୁଛେ ଯେ ଭଗବାନ ଅସୁରଙ୍କ ପ୍ରତି ଦ୍ୱେଷପୂର୍ଣ୍ଣ ମନୋଭାବ ବା ଦେବତାମାନଙ୍କ ପ୍ରତି ସୌହାର୍ଦ୍ଦପୂର୍ଣ୍ଣ ମନୋଭାବ, କିନ୍ତୁ ପ୍ରକୃତରେ ଅସୁରମାନଙ୍କ ପ୍ରତି ଯେ ଦ୍ୱେଷପୂର୍ଣ୍ଣ ମନୋଭାବ ଆମେ ଦେଖୁଛୁ ସେଟା ତାଙ୍କ ପ୍ରତି କୃପା ବା ତାଙ୍କ ପ୍ରତି କରୁଣା, ଭଗବାନଙ୍କର ଦ୍ୱେଷ ହଉ ବା କୃପା ହଉ ଭଲ ପାଇବା ହଉ ସବୁଥିରେ ମଙ୍ଗଳ ଜିନିଷ, ସେଥିରେ କୌଣସି ଅମଙ୍ଗଳ ନାହିଁ। ଭଗବାନ ଅସୁରମାନଙ୍କ ପ୍ରତି ଯୋଉ ହିଂସା ଆଚରଣ କରିଛନ୍ତି ବା ତାଙ୍କୁ ନିହତ କରିଛନ୍ତି ସେ ତାହାଦ୍ୱାରା ସେମାନଙ୍କର କୃପା ପ୍ରାପ୍ତ ହୋଇଛନ୍ତି ଏବଂ ସେମାନେ ପ୍ରକୃତ ପକ୍ଷେ ଭଗବତ ଧାମକୁ ଯାତ୍ରା କରିଛନ୍ତି, ତେଣୁ ସେ ପ୍ରସଙ୍ଗରେ ପୁଣି ନାରଦ ମହର୍ଷି ତାଙ୍କୁ କହୁଛନ୍ତି ଦେଖନ୍ତୁ ଭଗବାନଙ୍କୁ ଯିଏ ଯୋଉ ପ୍ରକାର ଭାବରେ ମଧ୍ୟ ତାଙ୍କ ସହିତ ସମ୍ପର୍କିତ ହୋଇଛନ୍ତି ଭଗବାନ ତାଙ୍କୁ ତାଙ୍କର ଫଳ ପ୍ରଦାନ କରିଛନ୍ତି, ତାଙ୍କୁ ସୁଫଳ ପ୍ରଦାନ କରିଛନ୍ତି। ଏ ପରିପ୍ରେକ୍ଷୀରେ ପୁତନାର ଉଦାହରଣ ମଧ୍ୟ ଦିଆଯାଇଛି, ବିଦ୍ରୋହ କରୁଛନ୍ତି ଉଦ୍ଧବଙ୍କୁ ତୃତୀୟ ସ୍କନ୍ଧ ଭାଗବତରେ ଏବଂ ସେ ପ୍ରସଙ୍ଗ ଦଶମ ସ୍କନ୍ଧ ଭାଗବତରେ ମଧ୍ୟ କୁହାଯାଇଛି ଯେ ଶତ୍ରୁ ଭାବରେ ମଧ୍ୟ ଭଗବାନ ପାଖକୁ ଆସିଛି ଏବଂ ଶତ୍ରୁତାପୂର୍ଣ୍ଣ ମନୋଭାବ ନେଇକି ମଧ୍ୟ ଭଗବାନ ପାଖକୁ ଯିଏ ଆସିଛି ତାକୁ ମଧ୍ୟ ଭଗବାନ କୃପା କରିଛନ୍ତି। ବକାସୁରର ଭଉଣୀ ପୁତନା ଯିଏକି ସ୍ତନରେ ତାର କାଳକୁଟ ବିଷ ପ୍ରଲେପ କରିକି ଆସିଥିଲା କୃଷ୍ଣଙ୍କୁ ମାରିବା ପାଇଁ, କାରଣ କଂସ ଆଦେଶ ଦେଇଥିଲା ଯେତେ ଛୋଟ ଛୋଟ ଛୁଆ ସବୁ ଜନ୍ମ ହେଲେ ବୃନ୍ଦାବନରେ ତାକୁ ମାରିବ, ବହୁତ ଛୁଆକୁ ସେ ମାରି ସାରିଲାଣି ଏବଂ କୃଷ୍ଣଙ୍କୁ ମାରିବା ପାଇଁ ସେ ଆସୁଛି। କୃଷ୍ଣ ଜାଣିପାରିଲେ, କୃଷ୍ଣ ଅନ୍ତର୍ଯ୍ୟାମୀ ସୂତ୍ର ଜାଣିପାରିଲେ ଏବଂ ସେ ତାର ସ୍ତନ୍ୟପାନ କଲେ, ସ୍ତନ୍ୟପାନ କରିକି ପୁତନାକୁ ମାରିଲେ, କିନ୍ତୁ ପୁତନାର ଗତିଟା କଣ ହେଲା, ପୁତନାର ହତ୍ୟା କଥା କୁହାଯାଏ, ପୁତନାର ଉଦ୍ଧାର କଥା କୁହାଯାଇଛି ଭାଗବତ। ପୁତନାକୁ ଭଗବାନ ଉଦ୍ଧାର କରିବ, କାରଣ ପୁତନାକୁ ଯୋଉ ଗତି ପ୍ରଦାନ କଲେ ଆପଣମାନେ ଜାଣିଥିବେ କୋଉ ଗତି ତାଙ୍କୁ ଦିଆଗଲା, ପୁତନାକୁ କୋଉ ଗତି ଦିଆଗଲା, ଭଗବାନ ତାକୁ କୋଉ ଗତି ଦେଲେ, ଯଶୋଦା ମା ଯୋଉ ସ୍ଥାନ ପାଇଛନ୍ତି ସେ ସ୍ଥାନକୁ ପୁତନାକୁ ଦିଆଗଲା। କାହିଁକି ନା ଯେମିତି ମା ଯେମିତି ପୁତ୍ରକୁ ସ୍ତନ୍ୟ ପ୍ରଦାନ କରେ, ଠିକ ସେଇଭଳି ଭାବରେ ପୁତନା କାର୍ଯ୍ୟ କରିଛି। ସେ ଆସିଛି କଂସର ଆଦେଶରେ, ତା ନିଜ ଇଚ୍ଛା ଅନୁଯାୟୀ ସେ ଆସିନି, କିନ୍ତୁ ସେ ମାର କାର୍ଯ୍ୟ କରିଥିବାରୁ ଭଗବାନ ତାର ଦୋଷଟାକୁ ଦେଖିଲେନି, ତାର ଗୁଣଟାକୁ ସେ ଦେଖିଲେ, ତେଣୁ ତାକୁ ଯଶୋଦା ମା ଯୋଉ ସ୍ଥାନ ପ୍ରାପ୍ତ ହେଇଛନ୍ତି ସେ ସ୍ଥାନ ଦେଲେ, ଏବଂ ପୁତନା ଶରୀର ତାର ଅପ୍ରାକୃତ ଶରୀର ହେଇଗଲା। ପୁତନା ଶରୀର ବିରାଟ ଶରୀର ହେଇଗଲା, ମରିଗଲା ପରେ ସେ ବଡ ଅସୁରଟା ସେ ଗୋଟେ ଅନିନ୍ଦ୍ୟ ସୁନ୍ଦରୀ ରୂପ ଧରିକି ଆସିଥିଲା ବୃନ୍ଦାବନ, କିନ୍ତୁ ଯେତେବେଳେ ସେ ମଲା ତାର ପ୍ରକୃତ ସ୍ୱରୂପଟା ପ୍ରକାଶ ପାଇଗଲା ବିରାଟ ଶରୀର, ଏବଂ ବୃନ୍ଦାବନ ଲୋକମାନେ ଦେଖିକି ଆଶ୍ଚର୍ଯ୍ୟ ହେଲେ ଏତେ ବଡ ଶରୀର, ଏବଂ କୃଷ୍ଣ ତା ଉପରେ ଗୋଟେ ଛୋଟିଆ ପିଲାଟି ଖୋଲୁଛି, ତେଣୁ ତା ଶରୀରଟା ଖଣ୍ଡ ଖଣ୍ଡ କରି କାଟି ଦିଆଗଲା, ଏତେ ବଡ ଶରୀରଟାକୁ ଦାହ କରି ସଂସ୍କାର କରାଯାଇପାରିବ, ତାକୁ ଖଣ୍ଡ ଖଣ୍ଡ କରି କାଟି ଦିଆଗଲା, ଏବଂ ତା ଦେହରେ ଖଣ୍ଡ ଖଣ୍ଡ ଯୋଉ ଅସ୍ଥି ମାଂସ ଯୋଉ ଅଛି ତା ଦେହରେ ଅଗ୍ନି ସଂଯୋଗ କରାଗଲା, ଏବଂ ସେ ଅଗ୍ନି ସଂଯୋଗ କରାଗଲା ପରେ ତା ଶରୀରରୁ ଆସିଲା ଚତୁ ସମର ସୁଗନ୍ଧ। ଦେଖନ୍ତୁ ଗୋଟେ ଅସୁର ଶରୀର କି ପ୍ରକାର ସୁଗନ୍ଧ ରହୁଛି, ଚତୁସମର ତାର ଅର୍ଥ ହଉଛି ଚାରିଟା ସୁଗନ୍ଧିତ ବସ୍ତ୍ରକୁ ଯଦି ମିଶ୍ରଣ କଲେ ଯୋଉ ସୁଗନ୍ଧ ଆସିବ ସେ ସୁଗନ୍ଧ ସେ ତାର ଶରୀରରୁ ଆସିଛି, କସ୍ତୁରୀ ଅତର ଅଗୁରୁ ଅଚନ୍ଦ, ଏଇ ଚାରିଟା ହଉଛି ସୁଗନ୍ଧିତ ବସ୍ତୁ, ଏ ଚାରିଟା ଯଦି ମିଶେଇ ଦିଆଯାଏ ତାହେଲେ କେତେ ସୁଗନ୍ଧ ନ ଆସିବ, ତେଣୁ ସେ ସୁଗନ୍ଧ ଆସୁଥିଲା ପୁତନା ଶରୀରରୁ। କିଭଳି ଭାବରେ କାହିଁକି ଆସିଲା, କଣ ପାଇଁ ଆସିଲା, ତା ଶରୀର ତ ଅସୁର ସ୍ୱର, ସେ ତ ଦୁର୍ଗନ୍ଧ ହବା କଥା, କାହିଁକି ସୁଗନ୍ଧ ଆସିଲା, କାରଣ ଭଗବାନଙ୍କ ଶରୀରକୁ ସେ ସ୍ପର୍ଶ କରିଥିଲା, ଭଗବାନଙ୍କ ଶରୀର ସ୍ପର୍ଶ କରିଥିବା ହେତୁ ଭଗବାନଙ୍କ ଶରୀର ସଦୃଶ, ତା ସହିତ ମଧ୍ୟ ସେ ପ୍ରକାର ଅପ୍ରାକୃତ ଶରୀର ହେଇଯାଇଛି। ତେଣୁ ସେଥିପାଇଁ ଆମର ପ୍ରଭୁପାଦ ମହାରାଜ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘର ପ୍ରତିଷ୍ଠାତା ସେଲ ପ୍ରଭୁପାଦ ମହାରାଜ ସେ ଉଦାହରଣ ଦେଇ କହନ୍ତି ଯେ ଗୋଟେ ସାଧାରଣ ତାର, ଗୋଟେ ଲୁହା ତାର, ସେ ଲୁହା ତାରଟାକୁ ଯଦି ଆମେ ଇଲେକ୍ଟ୍ରିକରେ କନେକ୍ସନ ଦେଇଦେବ, ଇଲେକ୍ଟ୍ରିକ କନେକ୍ସନ ଦେଇଦେଲା ପରେ ସେ ଆଉ ଲୁହା ତାର ହେଇକି ରହିବନି, ସେ ତାରଟା ହେଇଯିବ କଣ ନା, ଏଇଟା ଇଲେକ୍ଟ୍ରିକ ପାସ୍ କରିବ, ଏବଂ ତାକୁ ଯଦି ଆମେ ଧରିବା ସେଥିରେ ଆମର ସକ୍ ମାରିବ ନିଶ୍ଚିତ ଭାବେ, କାହିଁକିନା ଇଲେକ୍ଟ୍ରିକ ପାସ୍ କରୁଛି, କିନ୍ତୁ ଯେତେବେଳେ ସେ ଇଲେକ୍ଟ୍ରିକ କାଢି ନେଇ ଆସିବ ସେତେବେଳେ ଆଉ କିଛି ତାର ନାହିଁ, ସାଧାରଣ ତାର ଭଳି, କିନ୍ତୁ ଯେତେବେଳେ ଇଲେକ୍ଟ୍ରିକ କରେଣ୍ଟଟା ତା ଦେହରେ ଲାଗିବ ସେତେବେଳେ ତାକୁ ଧରିଲା ମାନେ ନିଶ୍ଚିତ ଭାବେ ସକ୍ ମାରିବ। ଠିକ ସେଇଭଳି ଭାବେ ଏଇ ଯୋଉ ଶରୀରଟାକୁ ଜଡ଼ ଶରୀର ବୋଲି କରାଯାଉଛି, ଏ ଜଡ଼ ଶରୀର ବର୍ତ୍ତମାନ ଭଗବାନଙ୍କର ପରମାତ୍ମା ରୂପରେ ଭଗବାନ ଆମ ଶରୀର ଭିତରେ ଅଛନ୍ତି, ଯୋଉଥିପାଇଁ ଆମ ଶରୀରକୁ ଲୋକ ବହୁମାନ କରୁଛନ୍ତି, ପ୍ରଶଂସା କରୁଛନ୍ତି, କେତେ ଗୁଣଗାନ କରୁଛନ୍ତି, ଏ ସବୁ କେବଳ ପରମାତ୍ମା ଥିବାରେ, ଆତ୍ମା ପରମାତ୍ମା ଏସବୁ ଏ ଶରୀର ଭିତରେ ରହିଥିବା ହେତୁ ହିଁ ବର୍ତ୍ତମାନ ଏ ଶରୀରକୁ ବହୁମାନ ଲୋକ କରୁଛନ୍ତି, କିନ୍ତୁ ଯେତେବେଳେ ସେ ଚାଲିଯିବ ଏ ଶରୀରଟା କ୍ଷତିବନ୍ଧକ ହେଇଛି। କିନ୍ତୁ ଆପଣମାନେ ଦେଖନ୍ତୁ ଯୋଉମାନେ ଭଗବାନଙ୍କ ସେବାରେ ନିଜର ଜୀବନକୁ ଉତ୍ସର୍ଗ କରିଛନ୍ତି, ଯେଉଁମାନେ ସାଧୁ ଜଣେ ଯୋଉମାନେ ଆଚାର୍ଯ୍ୟ ବା ଯୋଉମାନେ ସନ୍ନ୍ୟାସୀ ଯୋଉମାନେ ଭଗବାନଙ୍କ ସେବାରେ ସମ୍ପୂର୍ଣ୍ଣ ଭାବରେ ଶରୀର ପୁସ୍ତକୀକୃତ କରୁଛନ୍ତି, ତାଙ୍କ ଶରୀର ଯେତେବେଳେ ଆତ୍ମା ଚାଲିଯାଏ ସେ ଶରୀର ପ୍ରତିବନ୍ଧମୟ ହୁଏ। ଆମେ ବହୁତ ବାସ୍ତବ ଉଦାହରଣ ମଧ୍ୟ ରହିଛି, ସେସବୁ ବିଷୟରେ ଆମେ ଯିବା ନାହିଁ, ବର୍ତ୍ତମାନ ଆମେ ଯିବା ଯେ ଭଗବାନଙ୍କ ସହିତ ଯିଏ ଯୋଉ ପ୍ରକାର ଭାବେ ସମ୍ପର୍କିତ ହେଲେ ମଧ୍ୟ ଭଗବାନ ତାର ଗୁଣଟାକୁ ଦେଖନ୍ତି, ଦୋଷଟାକୁ ଦେଖନ୍ତି। ସେ ପ୍ରସଙ୍ଗରେ ନାରଦ ମହର୍ଷି କହୁଛନ୍ତି, ଗୋପେ କାମ୍ୟା ଭୟାତ କଂସୋ ଦ୍ୱେଷାତ ଚରିଦୟ ନୃପ ସମ୍ବନ୍ଧାତ ବୃଷ୍ଣି ସ୍ନେହାତ ଦୁୟମ ଭକ୍ତ୍ୟାତ ବୟମ ବିଭୋ। ଗୋପୀମାନେ ଭଗବାନଙ୍କ ସହିତ ଯୋଉ ପ୍ରେମ ସମ୍ବନ୍ଧରେ ସମ୍ବନ୍ଧିତ ହୋଇଥିଲେ, ଭଗବାନଙ୍କର ବଂଶୀ ସ୍ୱର ଶୁଣିବା ପରେ ସେମାନେ ଆଉ ତାଙ୍କର ଗୃହ କାର୍ଯ୍ୟରେ ମନ ଲାଗୁନଥିଲା, ସବୁ ତ୍ୟାଗ କରି ସେମାନେ ବୃନ୍ଦାବନ ଅରଣ୍ୟକୁ ପଳେଇ ଆସୁଥିଲେ ଭଗବାନ କୃଷ୍ଣଙ୍କର ବଂଶୀ ସ୍ୱର ଶୁଣିବା ପାଇଁ। ତାଙ୍କର ସ୍ୱାମୀ, ତାଙ୍କର ପୁତ୍ର, ତାଙ୍କର କନ୍ୟା, ତାଙ୍କର ପରିବାର ସବୁକୁ ତ୍ୟାଗ କରିଦେଇଥିଲେ ସେ, ତେଣୁ ଗୋପୀମାନଙ୍କ ଭଳି ତ୍ୟାଗ ଆଉ କେହି କରିପାରିବେ ନାହିଁ, ତେଣୁ ଭଗବାନ ତାଙ୍କର ତ୍ୟାଗକୁ ସୁଝିପାରୁନା, ତାଙ୍କ ଋଣ ସୁଝିପାରୁନାହାନ୍ତି, ଆଉ ତାଙ୍କୁ ପ୍ରଥମ ଶ୍ରେଣୀ ଭକ୍ତ ବୋଲି ମଧ୍ୟ ଭାଗବତରେ କୁହାଯାଇଛି। ଏବଂ ଚୈତନ୍ୟ ମହାପ୍ରଭୁ ଯିଏକି ଭକ୍ତ ଅବତାରରେ ଆସିଲେ, ଯିଏକି ସ୍ତ୍ରୀ ଲୋକର ଛାଇ ମଧ୍ୟ ମାଡ଼ୁନଥିଲେ, ସ୍ତ୍ରୀ ଲୋକଙ୍କର ସ୍ପର୍ଶ ମଧ୍ୟ କରୁନଥିଲେ, সে কিন্তু গোপী প্রেম এবং সর্বোৎকৃষ্ট প্রেম ব্যাখ্যা দিয়েছে। চৈতন্য মহাপ্রভু যে ভক্তবতার উপরে দেবাবতার উপরে আসলে আরাধ্য ভগবান ব্রজেশ প্রণয় স্তব্ধাম বৃন্দাবন রম্যা কাচিদ উপাসনা ব্রজবধূবর্গেণ জাগর্পিতা শ্রীমদ ভাগবতম প্রমাণ মমলম প্রেমা কুমত্র মহা শ্রী চৈতন্য মহাপ্রভুর মতবিদম তত্রাদর না পড়। ভগবান কৃষ্ণ তিনি জায়গায় তাকে লীলা করছেন, গোটে হচ্ছে বৃন্দাবনর কৃষ্ণ এবং মথুরার কৃষ্ণ এবং দ্বারকার কৃষ্ণ। দ্বারকার সে রাজা হলে, মথুরার কংসকে বিনাশ কলে এবং বৃন্দাবনের নন্দ যশোদাঙ্কর পুত্র ভাবে সে বহু লীলা কলে। তেমন কো কৃষ্ণ আরাধ্য আমার, কো কৃষ্ণকে আমি পূজা করবে? চৈতন্য মহাপ্রভু কহিলে আরাধ্য ভগবান ব্রজে সতনয়, বৃন্দাবনের যে কৃষ্ণ সে হচ্ছে আমার আরাধ্য, যে কি মুরলী দ্বারা সমস্তকে আকৃষ্ট করছেন। সেটি হাতের চক্র ধরি না, সেটি হাতের সে চক্র ধরি না, রাজা বেশে পিঁধে না, সেটি গোপাল বালাকর বেশি। তো সে কৃষ্ণ হচ্ছে আমার আরাধ্য, আরাধ্য ভগবান ব্রজেশ প্রণয় তব ধাম বৃন্দাবন, আর তাঁর সে ধাম বৃন্দাবন নাম হচ্ছে সর্বশ্রেষ্ঠ ধাম। রম্যা কাচিদ উপাসনা ব্রজবধূব জ্ঞান জাগর্পিতা, যে গোপী মানে কৃষ্ণকে যে প্রকার উপাসনা করুলে তাঙ্ক উপাসনা হচ্ছে সবুঠ সর্বোৎকৃষ্ট উপাসনা। তাঙ্ক উপাসনা সাথে আর কাহার উপাসনা তুলনা করা যাই না, যে কি গৃহ পরিবার বন্ধু বান্ধব সবুকে তুচ্ছ করে দিতে মজ্জন্যেন ভাবেন ভক্তি কুর্বন্তি তে দৃঢ়া মৎকৃত্যে ত্যক্ত কর্মণা ত্যক্ত সুজন বান্ধব। কপিলদেব তাঙ্ক মা দেবতীকে তৃতীয় স্কন্ধ ভাগবতরে কথা কহুছেন, মো পাইন যে সবুকিছু ত্যাগ করছে, মো পাই ভক্তি করে যে সবকিছু ত্যাগ করছে, ত্যক্ত সজন বান্ধব তার সজন তার বান্ধব ইত্যাদি যেমন ত্যাগ করছেন সে হচ্ছেন প্রকৃত মো পাই মোর মহাপ্রভু। গোপী মানে এসব ত্যাগ করছেন, গোপী মানে কৃষ্ণ যেগুলো কুহন্তি তুমি ঘর ফেরি যাও, কিন্তু কহিলে আমি তাকে ত্যাগ করি যে আসিলু আপনার পাখু, আপন পুঁ কুছেন আমি ফেরি যাওয়া পাই বড় অন্যায় করছেন আপনার আমাকে। দেখুন গোপী মানের কৃষ্ণ প্রতি যে প্রেম, সে প্রেম ভগবান তাঙ্কর প্রকৃত পক্ষে তাঙ্কর সহিত যুক্ত হয়েছে, তেমন তাঙ্কর কামনা কিছু পূরণ করে। গোপে কাম্যা ভয়াত কংস, কংস ভয় করুথিলা যে দেবগির অষ্টম গর্ভ তার শত্রু বি বিনাশ করি, সেথিপাই স্বয়নে স্বপনে জাগরণে সবুলে সব ভয় করুথিলা যে মতে কৃষ্ণ মারি দেব। তেমন সে কেতে প্রকার যোজনা করুথিলা কৃষ্ণ মারিবা পাই, সবুলে ভয় করুথিলা, কিন্তু কৃষ্ণ হাতরে সে মজে এবং যাহা ফলরে সে মুক্তি প্রাপ্ত হল। দেশাত যদি দয়ন রূপ, আর ঈর্ষা থিলা কাহার না শিশুপাল, শিশুপাল কৃষ্ণ ঈর্ষা করুথিলে কাহিঁকি না শিশুপাল যাহাকে বিবাহ করিবা পাই স্থির হয়েছিলা কৃষ্ণ তাকে গ্রহণ কলে, কাহাকে শিশুপাল বিবাহ করিবা পাই স্থির রুক্মিণী বিবাহ করিবা পাই শিশুপাল স্থির হয়েছে, কিন্তু রুক্মিণী গোটে চিঠি লিখলে কৃষ্ণ পাখু যদি আপনার মতো উদ্ধার ন করিবে মু আপনাকে বিবাহ করিবা পাই প্রতিজ্ঞা করছি, আপনাকে ব্যতীত মু কাহাকু স্বামীর উপর গ্রহণ করিবে না, যদি আপনার মতে গ্রহণ ন করিবে বা আপনার মতে বিবাহ ন করিবে মতে যদি আপনার ন উদ্ধার ন করিবে তাহলে মু আত্মহত্যা করিবে, এই চিঠি লিখি পঠাইছিলে কৃষ্ণ পাখু। কৃষ্ণ এই চিঠিটি পাইকি সে কহিলে কাহিঁকি মো পাই যারা আত্মহত্যা করিব তেমন তাকে যাইকি সে কিন্তু শিশুপালর যে মৃত্যু হল সুদর্শন চক্র দ্বারা শিশুপাল ভগবান মারিলে সে মৃত্যু এক অলৌকিক মৃত্যু যেটা কি নারদ মহর্ষিঙ্কু নির্দিষ্ট ভাবে সে প্রশ্ন মধ্যে পচারুছেন যে শিশুপাল এতে নিন্দা করছে কৃষ্ণকর সে তো তার নর্কবতী হওয়ার কথা, কিন্তু তার শরীর একটা জ্যোতি যাইকি ভগবান শরীর কিন্তু মিশিলা, এর কারণ কোন, এর কারণ কোন যে সে এতে নিন্দা করছে, যেমিতি বেণ রাজাঙ্ক কথা কুহাযাইছে, বেণ যে বহুত দৌরাত্ম্যকার থিলা বৈষ্ণব মানঙ্ক প্রতি ভক্ত মানঙ্ক প্রতি ব্রাহ্মণ মানঙ্କ প্রতি, সেথিপাই সে নর্কবতী প্রাপ্ত হলা, কিন্তু সেভাবে শিশুপাল সে তো কৃষ্ণকে নিন্দা করছে, বহুত কৃষ্ণকে নিন্দা করছে, ମାନେ ଜିଭ ଉଠିଲା ଠାରୁ ସବୁ ପ୍ରକାର ଭାବରେ କୃଷ୍ଣ ରହସ୍ୟ ନିନ୍ଦା କରୁଥିଲା, କିନ୍ତୁ ସିଏ ମରିଗଲା ପରେ ତା ଶରୀରରୁ ଏକ ଜ୍ୟୋତି ଯାଇକି କିଭଳି ଭାବରେ କୃଷ୍ଣଙ୍କ ଶରୀରରେ ମିଶିଗଲା, ଏଇଟା କାମ କ'ଣ, ଏଇଟା ସନ୍ଦେହ ମୋର ଯାଉଛି, ସେଠୁ ନାରଦ ମହର୍ଷି କହୁଛନ୍ତି ଯେ ଶିଶୁପାଳ ଯୋଉ ମୃତ୍ୟୁ ବରଣ କଲା ତା ପୂର୍ବରୁ ସେ କୃଷ୍ଣ ନାମ ଉଚ୍ଚାରଣ କରିଛି, ଯୋଉ କୃଷ୍ଣ ନାମ ଉଚ୍ଚାରଣ କରିବାର ସୁଫଳ ସେ ପ୍ରାପ୍ତ ହୋଇ ତା ନାମାବାସ ସ୍ଥିତି ପ୍ରାପ୍ତ ହେବ, ଯେମିତି ଅଜାମ୍ରର କଥା କୁହାଯାଇଛି, ଅଜାମ୍ର ତାର ସାରା ଜୀବନ ପାପ କରିଛି, ଏ ପ୍ରକାର ପାପ ନାହିଁ ଯେ ଅଜାମ୍ର କରିନାହିଁ, କିନ୍ତୁ ଅନ୍ତିମ ସମୟରେ ଯମଦୂତମାନଙ୍କୁ ଦେଖିକି ତାର ବିଭତ୍ସ ରୂପ ଦେଖିକି ସେ ତାର ପୁତ୍ରକୁ ଉଦ୍ଦେଶ୍ୟ କରି, କନିଷ୍ଠ ପୁତ୍ରକୁ ଉଦ୍ଦେଶ୍ୟ କରି ନାରାୟଣ ନାମ ସ୍ମରଣ, ନାରାୟଣ ନାମ ଉଚ୍ଚାରଣ କଲେ, ନାରାୟଣ ଚାରିଟା ଅକ୍ଷର ସେ ଉଚ୍ଚାରଣ କରିଛି ଗୋଟିଏ ଥର, ସେ ଗୋଟିଏ ଥର ନାମ ଉଚ୍ଚାରଣ କଲା ଚାରି ଜଣ ବିଷ୍ଣୁଙ୍କୁ ଆସି ପହଞ୍ଚିଲେ, ଭାଗବତରେ ବର୍ଣ୍ଣନା ଦିଆଯାଇଛି, ଚାରି ଜଣ ବିଷ୍ଣୁ ଆସିକି ଯମଦୂତ ମାନଙ୍କ ସହିତ ଚାଲିଲା ଖୁଜରେ ଆଲୋଚନା, ଯେ ତୁମେ କିଭଳି ଭାବରେ ତାକୁ ନେଇକି ଯାଉଛ, ସେ ଜଣେ ଏତେ ପୁଣ୍ୟବନ୍ତ, ଏତେ ସାଧୁ ଲୋକ, ଏତେ ମହାନ ଲୋକକୁ ତୁମେ ନେଇକି ଯାଉଛ, ତୁମେ କଣ ଧର୍ମର ନୀତି ଜାଣିନା, ତୁମକୁ ଯିଏ ପଠେଇ ସିଏ କଣ ଧର୍ମ ଜାଣିନା, ଆଶ୍ଚର୍ଯ୍ୟ ହେଲେ ତମର ତୁମ ଛାଡ଼ି, ଯିଏ ସବୁ ପ୍ରକାର ପାପ କରୁଛି, ଯେତେ ପ୍ରକାର ପାପ ସେ କଣ ନ କରୁଛି କିଛି ତାର ଠିକ ନାହିଁ, ଆମେ ସମସ୍ତ ପାପିଙ୍କୁ ନେଉଛୁ, ଏଇଟା ସବୁଠାରୁ ବଡ ପାପି, ତାକୁ ଆମେ ନେଉଛୁ, ଇଏ ପୁଣି କିଏ ପ୍ରତିବନ୍ଧକ ସୃଷ୍ଟି କରେ, ତେଣୁ ସେ କଥା ସବୁ କହୁଛନ୍ତି ଯମଦୂତ ମାନେ ବିଷ୍ଣୁ, ଦେଖନ୍ତୁ ସେ କେତେ ପାପ ନ କରିଛି, ତାଙ୍କର ତା ଜୀବନଟା ଯଜାମୂଳ ଜୀବନଟାକୁ ସେ ପୁରା ବର୍ଣ୍ଣନା କରେ, କେତେ ସେ ପାପ ନ କରିଛି, ତା ନିଜ ସ୍ତ୍ରୀକୁ ଛାଡ଼ିଛି, ତା ପିତାମାତାଙ୍କୁ ତ୍ୟାଗ କରିକି ଗୋଟେ ବେଶିଆ ସହିତ ସମ୍ପର୍କ ରଖି କେତେ ତା ସହିତ ପୁତ୍ର କନ୍ୟା କରିଛି, ଏବଂ କେତେ ଚୋରି କରିଛି, କେତେ ଡକାୟତ କରିଛି, କେତେ ମାରି ଦେଇଛି, କେତେ ମଦ୍ୟପାନ କରିଛି, କେତେ ପ୍ରକାର ବିଭତ୍ସ କାର୍ଯ୍ୟ ସେ ନ କରିଛି, ତାକୁ ତ ଆମେ ନେବା ପାଇଁ ଆସିଥିଲୁ, ଆପଣ କାହିଁକି ବିଳୋପ କରିବେ, ସେଠୁ ବିଷ୍ଣୁ ତ କହୁଥିଲେ, ଆରେ ସେ ଯୋଉ ନାରାୟଣ ନାମଟି ଉଚ୍ଚାରଣ କରିଦେଲା ତାର କୋଟି କୋଟି ଜନ୍ମର ପାପ ବହୁତ ହେଇଗଲା, ଆମର ରାଧାଗୋବିନ୍ଦ ମହାରାଜ କହନ୍ତି ଯେ ଯୋଉମାନେ ନାମ ଦୀକ୍ଷା ନେଇଛନ୍ତି, ହରିନାମ ଦୀକ୍ଷା ନେଇଛନ୍ତି, ସେମାନେ ତାଙ୍କର ଗୁରୁ ତାଙ୍କୁ ଉପଦେଶ ଦେଇଛନ୍ତି ଦିନକୁ ଷୋଳମାଳା ଜପ କରିବା ପାଇଁ, ଷୋଳମାଳା ମାନେ କେତେ ତା ନାମ, ଷୋଳ ଗୁଣ ଶହେ ଆଠ, ଗୋଟେ ଥର ମାଳ ଜପ କରେ ଶହେ ଆଠ ଥର ଆମେ ନାମ ନେଉଛେ, କୃଷ୍ଣଙ୍କର ନାମ ନେଉଛେ, ତେଣୁ ଦିନକୁ ଆମେ ଷୋଳମାଳା ଜପ କରୁଛେ, ତେଣୁ ଆମର ଯେତେବେଳେ ମୃତ୍ୟୁ ହବ, ଭକ୍ତମାନେ ଯେତେବେଳେ ଶରତ୍ୟାଗ କରିବେ, କେତେ ଜଣ ବିଷ୍ଣୁ ଆସିବେ ଆପଣ ଚିନ୍ତା
କରିବେ,
ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ମନୁଷ୍ୟ ଜୀବନ ଲାଭ କରିଛନ୍ତି, ଭଗବାନଙ୍କର ନାମ ଉଚ୍ଚାରଣ କଲେ ଆମର କିଛି କ୍ଷତି ହେଇଯାଉ ବା ଆମର କିଛି ଶରୀର କଷ୍ଟ ହୁଏ, ବରଂ ଆମର ଜୀବନ ସଫଳ ହେଇଯିବ, ଆମର ଜିଭାରେ ଯୋଉ ନାମ ଉଚ୍ଚାରଣ କରିବା ସେ ଜିଭା ମଧ୍ୟ ସଫଳ ହେବ, ନହେଲେ ସେ ଜିଭା ଭାଗବତ କୁହାଯାଇଛି ସେ ଜିଭାଟା ହଉଛି ବେଙ୍ଗର ଜିଭା, ଜିଭା ସ୍ଫୁର୍ତ୍ତି ଦର୍ଦୁରିକ ଏବ ନ ଚୋପ ଗାୟତେ ଗୁରୁ ଗାୟତ, ଏ ଜିଭା ଆମେ ଯୋଉ ଭଗବାନ ଦେଇଛନ୍ତି, ଆମେ ଯୋଉ କଥା କହୁଛୁ, କଥାଟା କହିବା କଣ ସହଜ କଥା, ଭଗବାନ ଆମକୁ ଶକ୍ତି ଦେଇଛନ୍ତି କଥା କହିବା ପାଇଁ, ନହେଲେ କେତେ ଜଣ ମୁଖ ହେଇକି ବସିଛନ୍ତି, ଗାଈ ଗୋରୁ ମାନେ କଥା କହିପାରୁନାହାନ୍ତି, ତାଙ୍କ କଥାକୁ ଆମେ ବୁଝିପାରୁ, ତାଙ୍କ ସେ ଯୋଉ ଭୋଗଉଛନ୍ତି ସେ ଆମେ ବୁଝିପାରୁଛୁ, କିନ୍ତୁ ଆମକୁ ସେ ଭଗବାନ ଦେଇଛନ୍ତି କଥା କହିବା ପାଇଁ, କିନ୍ତୁ ଆମେ ସେ କଥାଟା ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କ ନାମ ଉଚ୍ଚାରଣ ନ କରିବା, ଭଗବାନଙ୍କ କଥା ନ କହିବା, ତାହେଲେ କଣ ହବ, ଆମେ ମୃତ୍ୟୁ ଦେବତାକୁ ଆମନ୍ତ୍ରଣ କରୁଛୁ, ଯମରାଜକୁ ଆମନ୍ତ୍ରଣ କରୁଛୁ, ଠିକ୍ ଠିକ୍ ଯେମିତି ଉଦାହରଣ ଦିଆଯାଇଛି ଭାଗବତରେ, ବର୍ଷା ଦିନ ଆସିଲେ ବେଙ୍ଗ ସବୁ ଗାଁ ମାନଙ୍କର ପୋଖରୀ ମାନଙ୍କରେ ଥାନ୍ତି, ସେମାନେ ବଡ ବଡ ବାମଣିଆ ମାନେ ସବୁ ଖୁବ ଜୋର ଚିତ୍କାର କରିବେ, ଚିତ୍କାର କଲେ କଣ କରିବେ ନା, ସାପ ମାନେ ସବୁ ପାଖରେ ଥିବେ, ସାପ ମାନେ ଆଉ ବେଙ୍ଗକୁ ଖୋଜିବା ଦରକାର ନାହିଁ, ଅନ୍ଧାର ରାତିରେ ସେ ଯୋଉ ଶବ୍ଦ କରିବେ ସାପ ମାନେ ଯାଇକି ତାଙ୍କୁ ଧରିବେ ସେ ଶବ୍ଦକୁ ଖୋଜି ଖୋଜି, ତେଣୁ ସାପକୁ ଆଉ କଷ୍ଟ କରିବା ପାଇଁ ପଡିବ, ଠିକ ସେଇଭଳି ଭାବରେ ଆମେ ଯୋଉ ଜିହ୍ନା ପାଇଛେ ଏଇ ଜିହ୍ନାଟା ଭଗବାନ ଆମକୁ ଦେଇଛନ୍ତି ତାଙ୍କର ନାମ ଉଚ୍ଚାରଣ କରିବା ପାଇଁ, ଯେମିତି ଅଜାମ୍ର ଗୋଟିଏ ଥର ନାମ ଉଚ୍ଚାରଣ କଲା, ଠିକ ସେଇଭଳି ଭାବରେ ନାମ ଉଚ୍ଚାରଣ କରିବା ପ୍ଲସ୍ ତା ସହିତ ଭଗବାନଙ୍କର ପ୍ରସାଦ ସେବନ କରିବା, ଏ ଦୁଇଟା କାର୍ଯ୍ୟ ଜିହ୍ନା କରିବ, ପ୍ରଭୁପାଦ ମହାରାଜ ମଧ୍ୟ କହିଛନ୍ତି ଭଗବାନଙ୍କର ସେବାଟା ଏଇ ଜିହ୍ନରୁ ହିଁ ଆରମ୍ଭ ହେଉଛି, ନହେଲେ ଆମର ଯୋଉ ଜଳ ଇନ୍ଦ୍ରିୟ ସାହାଯ୍ୟରେ ଆମେ ଭଗବାନଙ୍କ ସେବା କରିପାରିବା ନାହିଁ, ପ୍ରଥମ ଏଇ ଜିହ୍ନା ଇନ୍ଦ୍ରିୟରୁ ହିଁ ଆରମ୍ଭ ହେଉଛି, ଅତ ଶ୍ରୀକୃଷ୍ଣ ନାମ ଆଦି ନ ଭବେ ଗ୍ରାହ୍ୟମ ଇନ୍ଦ୍ରିୟ ସେବ ମୁଖ ଇ ଜିହ୍ୱାଦ ସ୍ୱୟଂ ଏବ ସ୍ଫୁରତି ହବ, ଭଗବାନ ଶ୍ରୀକୃଷ୍ଣଙ୍କର ନାମ ଉଚ୍ଚାରଣଟା ଏଇ ଜିହ୍ୱାରୁ ହିଁ ଆରମ୍ଭ ହେଉଛି, ଦେଖନ୍ତୁ ଏ ବିଦେଶୀ ଲୋକମାନେ ପାଶ୍ଚାତ୍ୟ ଦେଶ ଲୋକମାନେ ତାଙ୍କ ମୁଖରେ କୃଷ୍ଣ ନାମ ଉଚ୍ଚାରଣ ମଧ୍ୟ ହଉନଥିଲା, ପାଟିରେ କୃଷ୍ଣ ପ୍ରଶ୍ନ ଥିଲା, କିନ୍ତୁ ଦେଖନ୍ତୁ ସେମାନେ କି କୃଷ୍ଣ ନାମ ଉଚ୍ଚାରଣ କରି କେତେ ଉଦ୍ରଦରେ ସେମାନେ ନୃତ୍ୟ କରୁଛନ୍ତି ଏବଂ ସେମାନେ ଭଗବାନଙ୍କୁ ପ୍ରସାଦ ସେବନ କରୁଛନ୍ତି ଏବଂ ମାଛ ମାଂସ ଅଣ୍ଡା ପିଆଜ ଇତ୍ୟାଦି ସେମାନେ ଖାଉନା, ପାନ ବିଡ଼ି ସିଗାରେଟ୍ ଗୁଡାକୁ ଇତ୍ୟାଦି ନିଶାଦ୍ରବ୍ୟ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରିଛନ୍ତି। ସେ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହୁଛନ୍ତି, ଭଗବାନ ଭଗବତ ଗୀତାରେ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ସୂଚକ। ଯେ ସବୁ କିଛି ଶରୀର ଧର୍ମ, ଜାତି ଧର୍ମ, ଦେହ ଧର୍ମ, ଏସବୁକୁ ପରିତ୍ୟାଗ କରିକି ଏକମାତ୍ର ଯିଏ ମୋର ଶରଣରେ ଆସୁଛି, ମାମେକଂ ଦୃଢ ଭାବରେ ଭଗବାନ କୃଷ୍ଣ କହୁଛନ୍ତି, ମାମେକଂ ଶରଣଂ ବ୍ରଜ, ଯେ ମୋର ଶରଣାପନ୍ନ ହେଉଛି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଏବଂ ତାଙ୍କର ଭାଗବତ ତାକୁ ବିଶ୍ଳେଷଣ କରାଯାଇଛି। ନାରଦ ମହର୍ଷି କହୁଛନ୍ତି ବ୍ୟାସଦେବ ପ୍ରଥମ ତତ୍ତ୍ୱା ସ୍ୱଧର୍ମମ୍ ଚରଣାମ୍ବୁଜ ହରେ, ଯେ ସବୁ ଧର୍ମକୁ ତ୍ୟାଗ କରି ଭଗବାନଙ୍କର ଭଜନ ଆଶ୍ରୟ ନେଇଛି, ଭଗବାନଙ୍କର ଶରଣାଗତ ହେଇଛି, ତାର କଣ କ୍ଷତି ହେଇଛି? ଯେ ଭଗବାନଙ୍କର ଭଜନ ନ କରୁଛି, ବିଷୟ ଧନ୍ଦାର ହୋଇଛି, ତାର କଣ ଲାଭ ହଉଛି? ଏକଥା କହିଲେ ନାରଦ ମହର୍ଷି ବ୍ୟାସଦେବ, ଯେ ଭଗବାନଙ୍କର ସବୁ ଧର୍ମକୁ ତ୍ୟାଗ କରିକି, ଶରୀର ଧର୍ମ, ଜାତି ଧର୍ମ, ପରିବାର ଧର୍ମ, ଏଗୁଡ଼ିକୁ ତ୍ୟାଗ କରିକି ଭଗବାନଙ୍କର ଶରଣାପନ୍ନ ଯିଏ ହେଇଛି, ତାର କଣ କ୍ଷତି ହେଇଛି? ଏବଂ ଯିଏ ଭଗବାନଙ୍କୁ ଭଜନ ନ କରିକି ତାର ଶରୀର, ପରିବାର ଧନ୍ଦା, ଦେଶ ଧନ୍ଦା, ଜାତି ଧନ୍ଦାରେ ରହିଛି, ତାର କଣ ଲାଭ ହେଉଛି? ଏଇ କଥା କହି ପ୍ରଭୁପାଦ ମହାରାଜ ତାର ପର୍ପଟରେ ସେ ଲେଖିଛନ୍ତି। ଦେଖନ୍ତୁ ବିଦେଶ ପାଶ୍ଚାତ୍ୟ ଦେଶର ଲୋକମାନେ ସେମାନେ ତାଙ୍କର ପରିବାରକୁ ତ୍ୟାଗ କରିବେ, ତାଙ୍କର ସବୁ କିଛି ତ୍ୟାଗ କରିକି ବର୍ତ୍ତମାନ ପ୍ରଭୁପାଦଙ୍କର କୃଷ୍ଣ ଚେତନା ସଂଘରେ ସେମାନେ ଯୋଗ ଦେବେ ଏବଂ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘରେ ଯୋଗ ଦେଲେ, ତାଙ୍କର ସମସ୍ତ ପାପ କାର୍ଯ୍ୟ ଗୁଡା କରୁଥିଲେ ତାକୁ ତ୍ୟାଗ କଲେ, ନିଶା ଦ୍ରବ୍ୟ ତ୍ୟାଗ କଲେ, ଆମିଷ ଆହାର ଅମାଧ୍ୟ ଗ୍ରାସକୁ ତ୍ୟାଗ କଲେ ଏବଂ ଭଗବାନ କୃଷ୍ଣଙ୍କ ନାମ ଉଚ୍ଚାରଣ କଲେ। ତାଙ୍କ ଜୀବନରେ କି ଅଭୂତପୂର୍ବ ପରିବର୍ତ୍ତନ, ସେମାନେ ତ ବହୁ ସଂଖ୍ୟାରେ ଆତ୍ମହତ୍ୟା କରୁଥିଲେ। ଆମର ଜାପାନରେ ଜଣେ ଭକ୍ତ ଆସିଥିଲା, ସେ କହିଲା ଯେ ଆମେ ଏଠି ଶିଖୁଛୁ, ଆମର ବହୁ ଲୋକ ସବୁ ଶିଖୁଛନ୍ତି, ଟ୍ରେନିଂ ନେଉଛନ୍ତି ଆତ୍ମହତ୍ୟା କେମିତି କରିବାକୁ ପଡ଼ିବ, କାହିଁକି ଆତ୍ମହତ୍ୟା ଜଣେ କରୁଛି, କାରଣ ଜୀବନରେ ସେ ଶାନ୍ତି ପାଉନି। ହଉ ତା ସମୟ ଜୀବନ ଭିତରେ ଯେତେ ପଇସା ଟଙ୍କା ପାଇଲେ କଣ ହବ, ଟଙ୍କା ଆପଣ ଜୀବନକୁ ଶାନ୍ତି ଦେଇପାରେ ନା, ତେଣୁ ଏସବୁ ଥାଇକି ମଧ୍ୟ ସେମାନେ ଶାନ୍ତି ପାଉନାହାନ୍ତି। ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟର ସେମାନେ ସବୁ ଆଶ୍ରୟ ନେଉଛନ୍ତି, ହେରୋଇନ୍, ଡ୍ରଗ୍ସ, ଏଡିକ୍ଟେଡ୍ ସେମାନେ ହେଇଛନ୍ତି। ତେଣୁ ସେମାନେ କହିଲେ, ଦେଖନ୍ତୁ ଆଜ୍ଞା, ଆମେ କେବଳ ଟ୍ରେନିଂ ନେଉଛୁ ଆତ୍ମହତ୍ୟା କରିବା ପାଇଁ, ଏକ ସଂଖ୍ୟାରେ ସହଜ ଲୋକ କେମିତି ଆମେ ଆତ୍ମହତ୍ୟା କରିବୁ ସେଟା ସବୁ ଶିଖୁଛୁ, କିନ୍ତୁ ଯେତେବେଳେ କୃଷ୍ଣ ଚେତନା ସଂଘରେ ସେମାନେ ସାମିଲ ହେଲେ, ପ୍ରଭୁପାଦ କୃଷ୍ଣ ଚେତନା ସଂଘରେ ଯେତେବେଳେ ସାମିଲ ହେଲେ ଏବଂ ଚାରିଟା ଏ ପାପ କାର୍ଯ୍ୟକୁ ତ୍ୟାଗ କରିକି ଯେତେବେଳେ ଭଗବାନଙ୍କର ନାମର ଆଶ୍ରିତ ହେଲେ ଏବଂ ଭଗବାନଙ୍କ ପ୍ରସାଦ ସେବନ କଲେ, ସେମାନେ କହିଲେ ଯେ ଆମର ନୂତନ ଜୀବନ ଆମର ଲାଭ କରିଛୁ, ସେମାନେ ଆମ ନୂତନ ଜୀବନ ଲାଭ କରିଛୁ, ଆମ ଜୀବନଟା ରକ୍ଷା କରିଦେଲେ ପ୍ରଭୁପାଦ ମହାରାଜ। ଏବଂ ସେ ଦେଶର ଶାସକମାନେ ମଧ୍ୟ କହିଲେ, ଦେଖନ୍ତୁ ଆମେମାନେ ଏତେ ପଇସା ଖର୍ଚ୍ଚ କରିକି ମଧ୍ୟ, ଏତେ ଟଙ୍କା ଖର୍ଚ୍ଚ କରିକି ମଧ୍ୟ ଏମାନଙ୍କ ନିଶାଦ୍ରବ୍ୟ ତ୍ୟାଗ ଆମେ କରିପାରୁନଥିଲୁ, ଏମାନେ ନିଶାଦ୍ରବ୍ୟ ଏତେ ଅଭ୍ୟସ୍ତ ହେଇକି ଆମେ ତାକୁ ଏତେ ପଇସା ଖର୍ଚ୍ଚ କରି ଏତେ ବିଜ୍ଞାପନରେ ଆମେ ଅର୍ଥ ଖର୍ଚ୍ଚ କରିକି ମଧ୍ୟ ଏମାନଙ୍କର ନିଶାଦ୍ରବ୍ୟକୁ ଆମେ ତ୍ୟାଗ କରିପାରୁନଥିଲୁ। କିନ୍ତୁ ଦେଖନ୍ତୁ ଏଇ ଭାରତୀୟ ଜଣେ ସାଧୁ ଆସିକି ଏମାନଙ୍କ ସମ୍ପୂର୍ଣ୍ଣ ପଦଭ୍ୟାସକୁ ପରିବର୍ତ୍ତନ କରିଦେଲୁ, ତାର କ'ଣ କ୍ଷତି ହେଲା? ଭାଗବତରେ ସେ ବିଷୟରେ କୁହାଯାଇଛି ଅଜାମିଳର କଥା, ଅଜାମିଳ ନାରାୟଣ ନାମ ଉଚ୍ଚାରଣ କଲା, ତା ସବୁ ଜୀବନ ସାରା ଜୀବନ ପାପ କରିକି ନାରାୟଣ ନାମ ଉଚ୍ଚାରଣ କରିକି ତା ସମସ୍ତ ପାପ ଧ୍ୱଂସ ହେଲା, କଣ କ୍ଷତି ହେଲା ତା? ସେଇଭଳି ଭାବେ ଭରତ ମହାରାଜଙ୍କ କଥା କୁହାଯାଇଛି, ଭରତ ମହାରାଜ ଯିଏ ଶଶାଗରା ପୃଥିବୀର ରାଜା ଥିଲେ, ଶଶାଗରା ପୃଥିବୀର ସେ ରାଜା ଥିଲେ, କିନ୍ତୁ ସେ ଯେତେବେଳେ ତପସ୍ୟା କରିବେ, ବାନପ୍ରସ୍ତି ଅବଲମ୍ବନ କରି ତପସ୍ୟା କରିବେ, ଭଗବାନଙ୍କୁ ଧ୍ୟାନ କରିକି ଭଗବାନଙ୍କୁ ସ୍ମରଣ କରିକି ଶରତ୍ୟାଗ କରିବେ, ପରିବାର ଇତ୍ୟାଦି ରାଜ୍ୟ ଇତ୍ୟାଦି ତ୍ୟାଗ କରିକି ଯେତେବେଳେ ଚାରିଘର ତପସ୍ୟା କରିବା ପାଇଁ, କିନ୍ତୁ ଗୋଟେ ମୃଗ ଶିଶୁ ପ୍ରତି ତାଙ୍କର ଦୁର୍ବଳତା କରିଗଲା, ଗୋଟେ ମୃଗ ଶିଶୁଟିକୁ ଛାଡ଼ିକି ତା ମା ମରିଗଲା, ଏବଂ ସେ ମୃଗ ଶିଶୁଟିକୁ ଯେତେବେଳେ ଦେଖୁଛନ୍ତି ଭରତ ମହାରାଜ, ସେତେବେଳେ ସେ ବଡ଼ ଦୁଃଖିତ କହିଲା ଏଇ ମୁଗ ଶିଶୁଟି ରହିଛି କିଏ ଆସି ବଡ଼ ବଡ଼ ଜନ୍ତୁମାନେ ସବୁ ଆଗ ବାହାରି ଇତ୍ୟାଦି ତାଙ୍କୁ ମାରିଦେବେ ଖାଇଦେବେ ତେଣୁ ମୋର କର୍ତ୍ତବ୍ୟ ହେଉଛି ଏଇ ମୁଗ ଶିଶୁଟିକୁ ସୁରକ୍ଷା ଦେବା ଭଗବାନ ମଧ୍ୟ ମୋତେ ଏଠାରେ ପଠେଇଛନ୍ତି ସେଇଥିପାଇଁ ମୃଗ ଶିଶୁଟିକୁ ସୁରକ୍ଷା ଦେବା ପାଇଁ ଏହି ପ୍ରକାର କଥା ଚିନ୍ତା କରିକି ମୃଗ ଶିଶୁର ଲାଳନ ପାଳନ ସବୁଥିରେ ସେ ଲାଗିଗଲେ ଯାହାଫଳରେ ଯୋଉ କାର୍ଯ୍ୟ ପାଇଁ ସେ ଗୃହ ତ୍ୟାଗ କରିଛନ୍ତି ରାଜ୍ୟ ତ୍ୟାଗ କରିଛନ୍ତି ପରିବାର ତ୍ୟାଗ କରିଛନ୍ତି ପ୍ରଜାମାନଙ୍କୁ ତ୍ୟାଗ କରିଛନ୍ତି ସମସ୍ତଙ୍କୁ ତ୍ୟାଗ କରିଛନ୍ତି କିନ୍ତୁ ସେ ମୃଗ ଶିଶୁ ପ୍ରତି ଆସକ୍ତ ଚିତ୍ର ହେଇଗଲେ ଏବଂ ଏହି ପ୍ରକାର ଭାବରେ ତାଙ୍କ ମୃତ୍ୟୁ ସମୟରେ କଣ ଆସୁଛି ସେ ମୃଗ ଶରୀର ଚିନ୍ତା କରିକି ଭରତ ମହାରାଜ ତ୍ୟାଗ କରିବେ କିନ୍ତୁ ମୃଗ ଶିଶୁ କଥା ଚିନ୍ତା କରିକି ସେଳ ତ୍ୟାଗ କଲେ ମଧ୍ୟ ତାର ପରବର୍ତ୍ତୀ ସମୟ ସେ ମୃଗ ଶରୀର ପାଉଛନ୍ତି ଗୀତାରେ ସେ ବିଷୟରେ କୁହାଯାଇଛି ଅନ୍ତକାଳେ ଚମାନ ଏବଂ ସ୍ମରଣ ମୁକ୍ତ ଆକଳେବରଂ ଜପ୍ରୟାତି ସମତ ଭାବଂ ଜାତି ନାସ୍ତତ୍ର ସଂଶୟ ଜଂ ଜଂ ବାପି ସ୍ମରଂ ଭାବଂ ତେଲପିଅନ୍ତେ କଳେବରଂ ତଂ ତଂ ଏବେତି କୁନ୍ତେୟ ସଦା ତଦ୍ ଭାବ ଭାବିତ ଯେ ଯୋଉ ପ୍ରକାର ଚିନ୍ତା ନେଇକି ଶରୀର ତ୍ୟାଗ କରୁଛି ସେ ସେଇ ପ୍ରକାର ଶରୀର ପାଉଛି ଭରତ ମହାରାଜ ମୃଗ ଶିଶୁ କଥା ଚିନ୍ତା କରୁଛନ୍ତି ମୋ ଅନ୍ତେ ଏଇ ଶିଶୁଟିର ଲାଳନ ପାଳନ କରିବ କି ମୁଁ ତ ଚାଲିଗଲା ପରେ ଏ ଶିଶୁକୁ ମାରିଦେବେ ବାଘ ମାରିଦେବ ଭାଲୁ ମାରିଦେବ ସିଂହ ମାରିଦେବ ଏ ଶିଶୁକୁ ରକ୍ଷା କରିବ କି ଏଠି ବଣ ଜଙ୍ଗଲ କେହି ନା ମୁଁ ମରିଗଲା ପରେ କିଏ ତାକୁ ସୁରକ୍ଷା ଦେବ ଏହି କଥା ଚିନ୍ତା କରି ଶରୀର ତ୍ୟାଗ କରୁଛନ୍ତି ତା ପରବର୍ତ୍ତୀ ସଦସ୍ୟ ମୃଗ ଶରୀର ପାଇଲେ ମୃଗ ଶରୀର ପାଇଲେ ମଧ୍ୟ ଦେଖନ୍ତୁ ପଶୁ ଶରୀର ପାଇଲେ ମଧ୍ୟ ତାଙ୍କର ପୂର୍ବ ଜନ୍ମର ସ୍ମୃତିଟା ତାଙ୍କର ଅଛି ସେ ଯେ ରାଜା ଥିଲେ ଶଶାଙ୍କରା ପୃଥିବୀର ରାଜା ଥିଲେ କିନ୍ତୁ ତାଙ୍କର ଏ ସାଧାରଣ ମୃଗ ପ୍ରତି ଆସକ୍ତି ଥିଲା ଯେ ଆଜି ମୃଗ ଶରୀର ସେ ପାଇଛନ୍ତି ସେଥିପାଇଁ ସେ ବଡ ସଚେତନ ହେଲେ ବଡ ସାବଧାନ ହେଲେ ମୃଗ ସ୍ୱର ପାଇକି ମଧ୍ୟ ତାଙ୍କ ମୃଗ ଶାବକମାନଙ୍କ ସହିତ ସେ ରହିଲେନି ମୃଗ ଦଳମାନଙ୍କ ଭିତରେ ସେ ରହିଲେନି ସେ ରହିଲେ ସାଧୁ ଯୋଉଠି ସନ୍ନ୍ୟାସୀମାନେ ଅଛନ୍ତି ଯୋଉଠି ଆଶ୍ରମ ଅଛି ସେ ସ୍ଥାନରେ ଯାଇକି ସେଠି ଭଗବାନଙ୍କ କଥା ଶ୍ରବଣ କଲେ ଏବଂ ସେ କଥା ଶ୍ରବଣ କରିକି ତାଙ୍କର ଖୁବ୍ ସ୍ୱଳ୍ପ ସମୟ ଭିତରେ ସେ ସରକାର କଲେ ତା ପରବର୍ତ୍ତୀ ସ୍ୱର ତାଙ୍କର ଜଳ ଭରତ ଭାବରେ ଜନ୍ମଗ୍ରହଣ କଲେ ଯିଏକି ନିଜ ମୁଖ ଆଉ ଗଧିର ବୋଲି ଅଭିନୟ କରୁଛନ୍ତି ତାହା ବର୍ଣ୍ଣନା ରହିଛି ତେଣୁ ତାଙ୍କର ମୃଗ ଶରୀର ପ୍ରତି ଆସକ୍ତି ତାଙ୍କର କଣ କ୍ଷତି ହେଲା କାରଣ ସେ ପୂର୍ବରୁ ଭଗବାନଙ୍କୁ ସ୍ମରଣ କରିବା ପାଇଁ ଆସିଥିଲେ ଭଗବାନଙ୍କର କିଛି ନା ସେବା ସେ କରିଛନ୍ତି ଭଗବାନଙ୍କ ତପସ୍ୟା କିଛି କରିଛି ତା ବ୍ୟର୍ଥ କିଛି ଗଲା ନାହିଁ ନେହା ବିକ୍ରମ ନା ସ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତ ସ୍ୱଳ୍ପମ୍ୟ ଧର୍ମସ୍ୟ ତ୍ରାୟତେ ମହତ ଆମେ ଏଇ ଭକ୍ତି ମାର୍ଗରେ ଯଦି କିଛି କରିଥିବା ଅଳ୍ପ କିଛି କରିଥିଲେ ମଧ୍ୟ ତାହା କୌଣସି ପ୍ରକାର ଭାବରେ ବ୍ୟର୍ଥ ହବ ନା କିଛି ବ୍ୟର୍ଥ ହବ ନାହିଁ ଆମେ ଯଦି ଏକରୁ ଛାଡି ଦେଇଥିବା ସେ ପୁଣି ଏକରୁ ଆରମ୍ଭ କରିବା କିନ୍ତୁ ଅନେଶ୍ୱତ ପର୍ଯ୍ୟନ୍ତ ବିଷୟ ମାର୍ଗରେ ଭୌତିକ ମାର୍ଗରେ କରିଥିଲେ ମଧ୍ୟ କିନ୍ତୁ ଯଦି ଅନେଶ୍ୱତ କରିକି ଯଦି ସହେ ନ କରିଥିବା ତାହେଲେ ପୁଣି ଜନ୍ମ ଯେତେବେଳେ ହବ ସେତେବେଳେ ସେ ଏକରୁ ହିଁ ଆରମ୍ଭ ହବ ଆଉ ଅନେଶ୍ୱତରୁ ଆରମ୍ଭ ହବ ସେଥିପାଇଁ ଭାଗବତ ଗୋଟେ ଶ୍ଳୋକ ରହିଛି ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ ବା ନ କିଙ୍କର ନାୟଂ ରୁଞ୍ଚ ରାଜନ ସର୍ବାତ୍ମନାଜ ଶରଣ ଶରଣ୍ୟମ ଗତ ମୁକୁନ୍ଦମ ପରିବର୍ତ୍ତ କର୍ତ୍ତୃ ଆମର କେତେ ଲୋକଙ୍କ ପାଖରେ ଆମର ଋଣ ଦେବତାଙ୍କ ପାଖରେ ଋଣ ପିତାମାତାଙ୍କ ପାଖରେ ଋଣ ଋଷିଙ୍କ ପାଖରେ ଋଣ ଶାସକଙ୍କ ପାଖରେ ଋଣ ଭୂତ ପ୍ରେତଙ୍କ ପାଖରେ ଋଣ ଏ ସମସ୍ତଙ୍କ ପାଖରେ ଋଣ ଅଛି ଆମେ କଣ ଗୋଟିଏ ଜନ୍ମରେ ଏହି ଜନ୍ମରେ ସମସ୍ତଙ୍କ ଋଣ ପରିଶୋଧ କରିପାରିବା ଆମେ ପିତାମାତାଙ୍କ ଋଣ ପରିଶୋଧ କରିପାରିବୁ ଆମେ କି କାତିରେ ପିତାମାତାଙ୍କ ଋଣ ପରିଶୋଧ କରୁଛୁ ପିତାମାତା ଆମକୁ କେତେ କଷ୍ଟ ଦେଇ ଜନ୍ମ ଦେଲେ ଆମେ ତାଙ୍କ ଋଣ ପରିଶୋଧ କରିପାରୁଛୁ କିନ୍ତୁ ସମସ୍ତଙ୍କ ଋଣ ଏକା ସାଙ୍ଗରେ ପରିଶୋଧ ହେଇଯିବ ଯେତେବେଳେ ଜଣେ ଭଗବାନ ମୁକୁନ୍ଦ ଯେ ମୁକ୍ତିଦାତା ଗୋବିନ୍ଦ ତାଙ୍କର ଶରଣାପନ୍ନ ଯିଏ ହେଉଛି ତାହେଲେ ସମସ୍ତ ଋଣ ପରିଶୋଧ ଆମେ କାହାର ଋଣ ପରିଶୋଧ କରିପାରିବା ନା ଏ ଭୌତିକ ଜଗତରେ ଆମେ ଯାହାକୁ ସାହାଯ୍ୟ କରିବା ସେ ଆମଠାରୁ ଅଧିକ ସାହାଯ୍ୟ ଚାହିଁବ ଏବଂ ସେ ସାହାଯ୍ୟ ଯଦି ଆମେ ନ ଦେବା ତାହେଲେ ସେ ମୁଁ ଏତେ ବଡ ଦେଉଛି ଏଇଟା ଆପଣଙ୍କ ପରିବାରରେ ମଧ୍ୟ ଆପଣ ଦେଖିବେ ଯାହା ବନ୍ଧୁବାନ୍ଧବ ମାନଙ୍କୁ ତ ଦେଖିବେ ଆପଣ ସାହାଯ୍ୟ ଦେଉଥିବେ ତ ଆପଣଙ୍କ ପ୍ରତି ଭଲ ଦେବା ଆପଣ ଯଦି କିଛି ଉଣା ହବ ସ୍ୱାସ୍ଥ୍ୟର କିଛି ଟିକେ ଉଣା ଆସିବ ତାହେଲେ ମନ କଥା କରିବ କିନ୍ତୁ ଭଗବାନ ଏତେ କରୁଣା ନ ଭଗବାନଙ୍କ ପ୍ରତି ଶତ୍ରୁତା ଆଚରଣ କରିକି ଜଣେ ଲୋକ ଆସିଲେ ମଧ୍ୟ ଭଗବାନ ତାର ଗୁଣଟାକୁ ଦେଖୁଛନ୍ତି ଆମେ କୃତନାର କଥା କହିବୁ ସେଭଳି ଭାବରେ ଶିଶୁପାଳ କଥା କୁହାଯାଇଛି ଯିଏକି ଦ୍ୱେଷ ଈର୍ଷା କରି କେତେ ସେ ଗାଳି ଧରିଦେଇଛି କିନ୍ତୁ କୃଷ୍ଣ ନାମ ଉଚ୍ଚାରଣ କରୁଥିବା ହେତୁ ଭଗବାନ କୃଷ୍ଣଙ୍କ ସେ ନାମ ଉଚ୍ଚାରଣ କରୁଥିବା ହେତୁ ଭଗବାନ ତାର ଗୁଣଟାକୁ ଗ୍ରହଣ କଲେ ଏବଂ ଯାହାଫଳରେ ସେ ତା ଶରୀର ଯୁକ୍ତି ଆସି ଭଗବାନ ଶରୀର ତେଣୁ ହେଉଛି ଇଏ ଭଗବାନଙ୍କ ନାମ ଉଚ୍ଚାରଣର ସମ୍ବନ୍ଧାଦୃଷ୍ଟି କହିଲେ ଭଗବାନ ଯାଦବ କୁଳରେ ଜନ୍ମଗ୍ରହଣ କରିଥିଲେ, ତେଣୁ ଯାଦବ ମାନେ ଯେତେବେଳେ ଭଗବାନ ସୁଧାମକୁ ଯାତ୍ରା କଲେ ଯାଦବ ମାନଙ୍କୁ ଯେ କଳିକ ଯାହା ତାଙ୍କ ଭିତରେ ସବୁ ସିଏ କହିଲେ ମୁଁ ବଡ ସିଏ କହିଲେ ମୁଁ ବଡ, କାରଣ ଭଗବାନଙ୍କର ବଂଶରେ ଜନ୍ମଗ୍ରହଣ କରୁଛନ୍ତି, ତେଣୁ ନିଜକୁ ସେମାନେ ଭଗବାନ ବୋଲି ବିଜ୍ଞାପନ ଥରେ ପ୍ରଚାର କଲେ, ଯାହାଫଳରେ ତାଙ୍କ ନିଜର ଯେମିତି କଳ ହେଲା ଏବଂ ସେମାନେ ସବୁ ଯୋଉ କାଦମ୍ବରୀ ରସ ପାନ କରିକି ଏରକା ବଣରେ ସେ ସବୁ ଯୁଦ୍ଧ ଲାଗିଲେ ଏବଂ ନିଜର ଯେମିତି ଯୁଦ୍ଧ କରି ସେମାନେ ସମସ୍ତେ ନିହତ ହେଲେ ଏବଂ ସମସ୍ତେ ଭଗବଦ୍ଧାମଙ୍କୁ ଭଗବାନ ତାଙ୍କୁ ନେଇଗଲେ। କାହିଁକି ନେଲେ ତାଙ୍କୁ ନା, ଏମାନେ ରହିଲେ ଏମାନେ ଦାବି କରିଲେ ଯେ ଆମେ ହଉଛୁ କୃଷ୍ଣଙ୍କର ବଂଶଧର, ଆମେ ମଧ୍ୟ ନିଜେ ନିଜ ଗୋଟେ ଗୋଟେ ଭଗବାନ, ତେଣୁ ସେମାନଙ୍କୁ ଭଗବାନ ନେବା ପାଇଁ ଚାହିଁଲେ। ଏ ତ୍ୟାଗର ଇଏ ହଉଛି ଏକ ଉଦାହରଣ, ଭଗବାନ ତ୍ୟାଗ ପ୍ରତି ତାର ଉଦାହରଣ, ତାଙ୍କର ବଂଶ ସମସ୍ତଙ୍କୁ ମଧ୍ୟ ନେଇଗଲେ। ସମ୍ବନ୍ଧାଦ ବୃଷ୍ଣି, ତାପରେ କୁହାଯାଇଛି ସ୍ନେହାଦ ଜୁୟମ, ପାଣ୍ଡବ ମାନଙ୍କୁ କୁହାଯାଇଛି ଆପଣ ମାନେ ତାଙ୍କର କେତେ ତାକୁ ଆପଣଙ୍କୁ କେତେ ସ୍ନେହ କରୁଛନ୍ତି, ସେ ନାରଦ ଯୁଧିଷ୍ଠ ମହାରାଜଙ୍କୁ କହୁଛନ୍ତି। ଦେଖନ୍ତୁ ଆପଣଙ୍କର ଯେତେବେଳେ ବିପଦ ଆସୁଛି, ଯେତେବେଳେ କିଛି ଜୀବନରେ ପ୍ରତିବନ୍ଧକ ଝଡ଼ ଆସୁଛି, ସେତେବେଳେ ଆପଣ ଆସିକି ପହଞ୍ଚି ଯାଉଛନ୍ତି, ସେ ଆପଣଙ୍କୁ ସ୍ମରଣ କରୁଛନ୍ତି କୁନ୍ତି ଦେବୀ, ଆପଣ ଆସିକି ପହଞ୍ଚି ଯାଉଛନ୍ତି। ତାହାଙ୍କ ମଧ୍ୟରେ କୁନ୍ତିଙ୍କର ସ୍ତୁତି କେତେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ଆପଣମାନେ ପଢ଼ିଲେ ଜାଣିତ ସୁନ୍ଦର। ଭାଗବତରେ କୁନ୍ତି ଦେବୀ ଭଗବାନ ପ୍ରାର୍ଥନା କରୁଛନ୍ତି, ମୋ ଜୀବନରେ ବିପଦ ବରାବର ଆସୁ, ବିପଦା ସନ୍ତୁ ତତ୍ତ୍ୱ ତତ୍ତ୍ୱ ଜଗତ ଗୁରୁ ଭବତୋ ଦର୍ଶନ ସ୍ୟାତ୍ମା ପୁନର୍ଭବ ଦର୍ଶନ। ବିପଦର ଏକ ତାଲିକା ଭଗବାନଙ୍କୁ ଦେଖାଉଛନ୍ତି, ଦେଖନ୍ତୁ କେତେ ମୋ ଜୀବନରେ ବିପଦ ଆସିଛି, କିନ୍ତୁ ସବୁ ବିପଦରେ ଆପଣ ମୋତେ ସୁରକ୍ଷା ଦେଇଛନ୍ତି। ବିଷାଣ ମହାଗ୍ନେ ପୁରୁଷାଦ ଦର୍ଶନା ଅଧର୍ମ ସଭାୟା ବନବାସ କୃଚ୍ଛତ ମୃତ୍ରେ ମୃତ୍ରେ ଅନେକ ରଥସ୍ତୋ ଦ୍ରୋଣସ୍ତସ୍ମେ ହରି ରଘି ରକ୍ଷିତା। ମୋ ଜୀବନ କେତେ ବିପଦ ଆସିଛି, ମୋର ଯୁବତୀ ଅବସ୍ଥାରେ ମୋ ସ୍ୱାମୀ ଚାଲିଗଲେ, ପାଞ୍ଚ ପାଞ୍ଚଟା ଛୁଆ, ତେଣୁ ସେମାନଙ୍କ ଉପରେ କେତେ ବିପଦ ନ ଆସିଛି, କେତେ କୋର ମାନେ କେତେ ତାଙ୍କ ପ୍ରତି ତାଙ୍କୁ କେତେ କୁଟ ନୀତି କରିକି ତାଙ୍କୁ ମାରିବା ପାଇଁ ଚେଷ୍ଟା ନା କରାଯାଇଛି, ଭୀମକୁ ବିଷ ଲଡୁ ଦିଆଯାଇଛି, ଘରେ ରଖିକି ତାଙ୍କୁ ଯୋଗୁ ଘରେ ରଖିକି ନିଆଁ ଲଗାଇ ଦିଆଯାଇଛି। ଅଧର୍ମ ସଭାୟା, ଗୁରୁ ରାଜସଭାରେ ଦ୍ରୌପଦୀଙ୍କୁ ବିବସନା କରିବା ପାଇଁ ପ୍ରଚେଷ୍ଟା, ଦୁଶାସନ ବିବସନା କରିବା ପାଇଁ ଦୁର୍ଯ୍ୟୋଧନ ଆଦେଶ ଦେଇଛି, ଯାହା ଦ୍ରୌପଦୀକୁ ନେଇ ଆସୁଛି ଦାସୀ, ଦାସୀକୁ ଆମେ ତାକୁ ଉଲଗ୍ନ କରିବା, ସେଟା ଅଧର୍ମ ସଭା ବୋଲି କୁହାଯାଉଛି, ଅଧର୍ମ ସଭା। ଆଉ ବହୁ ବଡ ବଡ ରାକ୍ଷସ ମାନଙ୍କ ସହିତ ପାଣ୍ଡବମାନେ ସମ୍ମୁଖୀନ ହେଉଛନ୍ତି, ଯେତେବେଳେ ଅଜ୍ଞାତବାସରେ ବନବାସ ରହିଛନ୍ତି, ବକାସୁର ହିଡ଼ମ୍ବା ରାକ୍ଷସ ଇତ୍ୟାଦି ସବୁ ସମ୍ମୁଖୀନ ହେଉଛନ୍ତି ଏବଂ ଭଗବାନ ସବୁ ସମୟରେ ଉଦ୍ଧାର କରୁଛନ୍ତି। ଅଧର୍ମ ସଭାୟା ବନବାସ ପୁତ୍ର, ଆଉ ଅଜ୍ଞାତବାସରେ ଥିଲାବେଳେ ଯେତେବେଳେ ପାଣ୍ଡବମାନେ ଅଜ୍ଞାତବାସରେ ସେତେବେଳେ ଥିଲେ, ସେତେବେଳେ ଦୁର୍ଯ୍ୟୋଧନ ଜାଣିଥିଲା ଯେ ଏମାନଙ୍କ ପାଖରେ ଗୋଟେ ପାତ୍ର ଅଛି ଅକ୍ଷୟ ପାତ୍ର, ଯୋଉ ଅକ୍ଷୟ ପାତ୍ରରେ ଖାଦ୍ୟ 12ଟା ମଧ୍ୟାହ୍ନ ପର୍ଯ୍ୟନ୍ତ ରହିବ, ଏମାନେ ଖାଇବା ପର୍ଯ୍ୟନ୍ତ ଖାଦ୍ୟ ରହିବ, ଯେତେ ଲୋକ ଆସିଲେ ମଧ୍ୟ, ଯେତେ ଅତିଥି ଅଭ୍ୟାଗତ ପାଣ୍ଡବମାନଙ୍କ ପାଖରେ ଆସିଲେ ମଧ୍ୟ ସମସ୍ତଙ୍କୁ ସେ ଖାଦ୍ୟ ଦେଇଦେବେ। ତେଣୁ ଏ କଥା ଦୁର୍ଯ୍ୟୋଧନ ଜାଣିଥିଲା, କିନ୍ତୁ ମଧ୍ୟାହ୍ନ ପରେ ଏମାନେ ସବୁ ଖାଇସାରିଲା ପରେ ବାସନ କୁସନ ଧୋଇଗଲା ପରେ ଆଉ ଯେତେ ଅତିଥି ଆସିଲେ ମଧ୍ୟ ଏମାନେ ଆଉ ଦେଇପାରିବେ, କାରଣ ଅତିଥି ମାନେ ଦୁର୍ଯ୍ୟୋଧନ। ସେଥିପାଇଁ ଦୁର୍ଯ୍ୟୋଧନ ଜାଣିକି ଦୁର୍ବାସା ଋଷି ଏବଂ ତାଙ୍କର ଯୋଉ ଶିଷ୍ୟମାନଙ୍କୁ ପାଣ୍ଡବମାନଙ୍କୁ ପଠେଇବେ ମଧ୍ୟାହ୍ନ ପରେ, ଯାଆନ୍ତୁ ଆପଣ ପାଣ୍ଡବମାନେ ସତ୍କାର କରିବେ। ତେଣୁ ଦୁର୍ବାସା ଏବଂ ତାଙ୍କର ଶିଷ୍ୟମାନେ ସବୁ ଆସିକି ପହଞ୍ଚିବେ ପାଣ୍ଡବମାନଙ୍କ ପାଖରେ, ଯୁଧିଷ୍ଠିର ମହାରାଜ ତାଙ୍କୁ ଦେଖିକି ତାଙ୍କର ବ୍ୟବସ୍ଥା କରି ରହିବା ପାଇଁ ବ୍ୟବସ୍ଥା କରି କରିବା, ଆପଣ ଆସନ୍ତୁ ସ୍ନାନ କରିକି ଆସନ୍ତୁ, ଆପଣଙ୍କ ପାଇଁ ମୁଁ ସବୁ ପ୍ରକାର ବ୍ୟବସ୍ଥା କରୁଛି, ଖାଇବା ପିଇବାର ବ୍ୟବସ୍ଥା କରୁଛି, ଆପଣ ଯାଆନ୍ତୁ ସ୍ନାନ କରିବା ପାଇଁ। କିନ୍ତୁ ଚିନ୍ତା ଯେ ଏମାନଙ୍କର ଖାଦ୍ୟ କେମିତି ଆମେ କରିବା, ଆମେ ତ ଖାଇସାରୁ, ତେଣୁ ଦ୍ରୌପଦୀଙ୍କୁ କହିଲେ ଦ୍ରୌପଦୀ ତୁମେ ହିଁ ବ୍ୟବସ୍ଥା କିଛି କର, କାରଣ ତୁମକୁ ହିଁ ସୁରକ୍ଷା ଭଗବାନ ଦେଇଥିଲେ, ସେଇ ସଭାରେ ବସ୍ତ୍ରାବତାର କରିଥିଲେ, ସେ ତାଙ୍କୁ ହିଁ ସ୍ମରଣ କର, ଆଉ କିଏ ସୁରକ୍ଷା ଦେଇପାରିବେ ବର୍ତ୍ତମାନ ଆମର ଏଇ ଯେଉଁ ପରିସ୍ଥିତି, ସେ ପରିସ୍ଥିତିରେ ଆଉ କେହି ଆମକୁ ସୁରକ୍ଷା ଦେବେ। ସେଠୁ ଦ୍ରୌପଦୀ ସେଇ ଭଗବାନଙ୍କୁ ସ୍ମରଣ କଲେ, ସେଠୁ ଅଛନ୍ତି ଦ୍ୱାରକାରେ ଭଗବାନ କୃଷ୍ଣ, ରୁକ୍ମିଣୀଙ୍କ ସହିତ ପ୍ରସାଦ ଖେଳ ହଉଛି, କିନ୍ତୁ ସେଠି ଉଠି ଦୌଡ଼ିକି ପଳେଇ ଆସେ, ରୁକ୍ମିଣୀଙ୍କ ପାଖରୁ ପ୍ରସାଦ ଖେଳ ପାଖରୁ ଉଠିକି ଦୌଡ଼ିକି ଦ୍ରୌପଦୀ ଡାକିକି ଦୌଡ଼ିକି ଦୌଡ଼ିକି ଆସୁଛି, ଦ୍ରୌପଦୀ ମତେ ଭୀଷଣ ଭୋକ ମତେ ଖାଇବାକୁ ଦେବେ, ଭୋକ ଖାଦ୍ୟର ସମସ୍ୟା ଆମର ଏଇଠି ଅଛି, ଆପଣ କହୁଛନ୍ତି ଖାଇବାକୁ ଯିବେ, ଆପଣଙ୍କ ପାଇଁ ଖାଇବାର ଭଣ ଆମର ତ ସମସ୍ୟା ସେଇଠି। ଏମାନେ ସବୁ ଆସିକି ପହଞ୍ଚନ୍ତି, ଶିଷ୍ୟମାନେ ସେମାନଙ୍କୁ ଆମେ କେମିତି ଖାଇବାକୁ ଦେବୁ, ଆମେ ଆପଣ ସେଥିପାଇଁ ସମ୍ବୋଧନ କରୁ, ଆମେ ପ୍ରାର୍ଥନା କରିକି ଆପଣଙ୍କୁ ଆମନ୍ତ୍ରଣ କରୁଛୁ। ସେଥିପାଇଁ ଆପଣ କହୁଛନ୍ତି ମତେ ଭୋକ କହିଲେ ନା, ମତେ ମୋତେ ଦୌଡ଼ିକି ଆସିଛି ମୁଁ ଖାଇବି, ମୁଁ ତ ଖେଳୁଥିଲି, ମୁଁ ତ ଖାଇବି ପଳେଇ ଆସିଛି, ଆଉ ମତେ ଦିଅ ଖାଇବାକୁ କହିଲେ ଆଜ୍ଞା ଆମର ସବୁ ବାସନକୁସନ ଧୋଇସାରିଲେ କିଛି ନାହିଁ, ନା ନା କିଛି ଅଛି, ନିଶ୍ଚିତ ଭାବରେ କିଛି ଅଛି, ଦେଖ 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 ନାହିଁ ପରା ବାସନ କୁସନ ଧୋଇ ଆରେ ହଁ ଦେଖ ଆଣିକି ଦେଖିଲେ ଅକ୍ଷୟ ପାତ୍ର ସବୁ ପାତ୍ର ଆଣି ଦେଖିଲେ ସେ ଅକ୍ଷୟ ପାତ୍ରରେ ଗୋଟେ ଶାଗ ପତାକି ଅଛି, ସେ ଶାଗ ପତାକି ଖାଇ ଭଗବାନ କୃଷ୍ଣ ପାଣି ଗ୍ଲାସ୍ ଦେଇଥିଲେ। ଆଜି ମୋର ଗୋଟେ ତୃପ୍ତିକର ଭୋଜନ, ଏତେ ଦିନ ପର୍ଯ୍ୟନ୍ତ ମୁଁ ଏଭଳି ତୃପ୍ତିକର ଭୋଜନ ପ୍ରାପ୍ତ ହେଲି। ଆଉ ଏମାନେ ଭଗବାନ ଯୋଉଠି ତୁଷ୍ଟ ହେଲେ, ଭଗବାନ ଯୋଉଠି ସନ୍ତୁଷ୍ଟ ହେଲେ ସମସ୍ତ ସମସ୍ତ ସନ୍ତୁଷ୍ଟ, ଯସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ଯଥାର୍ଥର ମୂଳ ନିଷେଚନେନ ତୃପ୍ତିଅନ୍ତି ତତ୍ସ୍କନ୍ଧ ଭୁଜ ପ୍ରସାଦ ପ୍ରାଣପ୍ରହାର ଯଥେନ୍ଦ୍ରିୟାଣି ତଥୈବ ସର୍ବାରଣ ବଞ୍ଚିଯାଇଛି। ଯେମିତି ବୃକ୍ଷ ମୂଳରେ ଜଳସେଚନ କଲେ ସ୍ରୋତ ଶାଖା ପ୍ରଶାଖା ଡାଳରେ ଜଳ ପ୍ଲାବିତ ହୁଏ, ଠିକ ସେହିଭଳି ଭାବରେ ଭଗବାନ ଯେତେବେଳେ ସନ୍ତୁଷ୍ଟ ହେଇଗଲେ ସମସ୍ତ ଜୀବକ ଜୀବନ ସନ୍ତୁଷ୍ଟ। ତେଣୁ ଏଇ ଯୋଉ ଦୁର୍ବାସା ଋଷିମାନେ ସବୁ ଗାଧୋଉଛନ୍ତି, ଋଷି ଶିଷ୍ୟମାନେ ତାଙ୍କ ଶିଷ୍ୟମାନେ ସବୁ ପେଟରେ ହାତ ମାରି କହିଲେ ଆଜ୍ଞା ଗୁରୁଦେବ ଆମ ପେଟ ପାଇଁ ଭାରି ଭାରି ଉଡ଼ିଲା, ଖାଦ୍ୟ ଖାଇଦେଲେ ପେଟ ଖାଇସାରିଲା ପରେ ପେଟ ପୁରା ହେଇଗଲା ପରେ ଯେମିତି ଲାଗେ ସେମିତି ଲାଗୁଛି ଆମକୁ। ସେଠି ଦୁର୍ବାସା କହିଲେ ଆରେ ମୋର ତ ଅବସ୍ଥା ସେଇ, ମୋର ତ ପେଟ ପୁରା ହେଲା ଲାଗୁଛି। ଆରେ ଆରେ ଦୁର୍ବାସା ଚିନ୍ତା କଲେ ଆରେ ରେ 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 ମାନେ ବୈଷ୍ଣବ, ଗୋଟିଏ ବୈଷ୍ଣବକୁ ଅପମାନ ନା କରି, ଅମ୍ବରୀଷକୁ ଅପମାନ ନା କରି ମୋର ଯୋଉ ହେଇଛି ତିନି ଜଗତରେ ବୁଲି ବୁଲି ତ୍ରିପୁରରେ ବୁଲି ବୁଲିକି ଶିବଙ୍କ ପାଖକୁ ଯାଇକି ବ୍ରହ୍ମାଙ୍କ ପାଖକୁ ଯାଇକି ବିଷ୍ଣୁଙ୍କ ପାଖକୁ ଯାଇକି ମଧ୍ୟ ମୁଁ ଆଶ୍ରୟ ପାଇପାରିଲିନି, ଗୋଟିଏ ବୈଷ୍ଣବ ଅମ୍ବରୀଷ ମହାରାଜ, ଇଏ ତ ପାଞ୍ଚ ପାଞ୍ଚ ଜଣ ବୈଷ୍ଣବ, ଆରେ ତାର ତାର ତାଙ୍କ ପାଖରେ ଅପମାନ ଅପମାନ ହବ ନିଶ୍ଚିତ ଭଲ ହେଇଛି, ଏଇ ଅପରାଧ ଫଳ ହେଇଛି। ତେଣୁ ସେମାନେ ସେଇ ସେଇ ବାଟେ ବାଟେ ଚାଲିଲେ ଆଉ ଆସିଲେ, ତେଣୁ ବିପଦରୁ କିଏ ସୁରକ୍ଷା ଦେବା ପାଇଁ ବନବାସ ପୃଚ୍ଛତ ମୃତ୍ରେ ମୃତ୍ରେ ଅନେକ ରଥସ୍ତ। ଆଉ ଯୋଉ ଯୁଦ୍ଧ ଯୁଦ୍ଧ କୁରୁକ୍ଷେତ୍ରରେ ଯୋଉ ଯୁଦ୍ଧ ହଉଛି ମହାଭାରତ ଯୁଦ୍ଧ, କୌରବମାନଙ୍କ ପକ୍ଷେ କେତେ ବଡ ବଡ ଯୋଦ୍ଧା ନଥିଲେ, ଭୀଷ୍ମଙ୍କ ସାମ୍ନା କରିବା ପାଇଁ କେବଳ ଅର୍ଜୁନ ବ୍ୟତୀତ ଆଉ କେହି ସାମ୍ନା କରିପାରିବେ, ଭୀଷ୍ମ ତାପରେ ଦ୍ରୋଣ କର୍ଣ୍ଣ ଶଲ୍ୟ ଇତ୍ୟାଦି ଦୁର୍ଯ୍ୟୋଧନ ଦୁଃଶାସନ ରୂପାଚାର୍ଯ୍ୟ କେତେ କେତେ ବଡ ବଡ ଯୋଦ୍ଧା, ଯାହା କୁହାଯାଏ ଏମାନେ ପାଣ୍ଡବ ମାନଙ୍କୁ ମାନେ ଗୋଟିଏ ଚଣା ଭଳିଆ ଚବେଇ ଦେବେ ସେମାନେ, କିନ୍ତୁ ଭଗବାନ ଅର୍ଜୁନଙ୍କ ରଥରେ ସାହାଯ୍ୟ ହେଇକି ଯାଆନ୍ତୁ। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଥର ତତ୍ର ଶ୍ରୀ ବିଜୟ ଭଗବାନ କୃଷ୍ଣ ଯୋଉ ରଥରେ ସାରଥି ହେଇଛନ୍ତି, ଭଗବାନ କୃଷ୍ଣ ଯୋଉ ଅର୍ଜୁନଙ୍କ ପାଖରେ ଅଛନ୍ତି ସେଠି ନିଶ୍ଚିତ ଭାବରେ ବିଜୟ, ତେଣୁ ସେ ଯୁଦ୍ଧରେ ସେମାନେ ବିଜୟ ଲାଭ କଲେ। ଏତିକି ବିପଦ ସରୁନି, ପୁଣି ଉତ୍ତରାଙ୍କର ଗର୍ଭ ଅଭିମନ୍ୟୁ ମରିଗଲା ପରେ ଉତ୍ତରାଙ୍କ ଗର୍ଭରେ ସନ୍ତାନ ଅଛନ୍ତି, ତାକୁ ମାରିଦେବା ପାଇଁ ମଧ୍ୟ ଯୋଜନା କରାଯାଇଛି। ପରିକ୍ଷିତ ମହାରାଜ ଯିଏ ଅଛନ୍ତି ଉତ୍ତରାଙ୍କ ଗର୍ଭରେ, ଦ୍ରୋଣର ପୁତ୍ର ଅଶ୍ୱସ୍ତମା ବ୍ରହ୍ମାସ୍ତ୍ର ଦେଶୁଛି, ବ୍ରହ୍ମାସ୍ତ୍ର ହେଉଛି ଅବ୍ୟର୍ଥ ଅସ୍ତ୍ର, ଯୋଉ ଅସ୍ତ୍ରଟା କେବେ ହେଲେ ବ୍ୟର୍ଥ ହବନି, ସେ ଅସ୍ତ୍ରଟାକୁ ଅଶ୍ୱସ୍ତମା ଦେଶୁଛି। ଏବଂ ସେ ଅସ୍ତ୍ର ଯେତେବେଳେ ଆସୁଛି ସେତେବେଳେ ଉତ୍ତର ଆସିକି କାନ୍ଦି କାନ୍ଦିକି କାହା ପାଖରେ ଶରଣାପନ୍ନ ହେବ, କାହା ପାଖରେ ଶରଣାପନ୍ନ ହେବ, ଶ୍ରୀକୃଷ୍ଣଙ୍କ ପାଖରେ ଶରଣାପନ୍ନ। ତାଙ୍କ ପାଖରେ କଣ ନଥିଲେ, ଭୀମ ନଥିଲେ, ଅର୍ଜୁନ ନଥିଲେ, ଏମାନେ ତ ବହୁ ବଳଶାଳୀ, ଭୀମ ତ ଦ୍ରୁପଦର ଜାଗାରେ କେତେ ଅସ୍ଥିର କେତେ ସିଂହ ତାଙ୍କ ପାଖରେ ବଳ, ଅର୍ଜୁନ ହଉଛନ୍ତି ଧନୁର୍ଦ୍ଧାରି, ଯୁଧିଷ୍ଠିର ହଉଛନ୍ତି ତାଙ୍କର ମଧ୍ୟ ଯୋଉ ତେଣ୍ଟା ଦ୍ୱାରା ଭାଲ ଦ୍ୱାରା ସେ ମଧ୍ୟ ବହୁ ସୈନ୍ୟକୁ ମାରିପାରିବେ, ପ୍ରକୁଳ ସହଯୋଗୀ ଥିଲେ, ବଡ ବଡ ଯୋଦ୍ଧା ସେମାନେ, କିନ୍ତୁ ସେମାନଙ୍କ ଶରଣାପନ୍ନ ହୋଇକି ଉତ୍ତର ଆସିଲେ କାହା ପାଖ, କୃଷ୍ଣଙ୍କ ପାଖ। ପାହି ପାହି ମହାଯୋଗୀ ଦେବ ଦେବ ଜଗତ ପତେ ନାମ୍ୟୋତ୍ତମ ଅଭୟଙ୍କସ୍ୟ ମୃତ୍ୟୁ ପରସ୍ପର, ମୁଁ ଦେଖିବାକୁ ପାଉନାହିଁ ଏ ଜଗତରେ ମତେ କିଏ ଅଭୟ ମତେ ଭୟହୀନ କିଏ କରିବ, ମତେ କିଏ ମତେ ସମସ୍ତେ ଦେଖାଯାଉଛନ୍ତି ଏଠି ସମସ୍ତେ ମୃତ୍ୟୁ ଭୟରେ ଭୀତ, ମତେ ଆପଣ ରକ୍ଷା କରନ୍ତୁ, କିନ୍ତୁ ଆପଣ ହଉଛନ୍ତି ଏକମାତ୍ର ବ୍ୟକ୍ତି ଯୋଉଠି ମୃତ୍ୟୁ ଆପଣଙ୍କ ପାଖରେ ଭୟଭୀତ, ଏଠି ସମସ୍ତ ଜଗତରେ ମୃତ୍ୟୁ ଭୟରେ ଭୀତ, ତେଣୁ ମୁଁ ଆଉ କାହା ପାଖକୁ ଗଲି, ମୁଁ ଆପଣଙ୍କ ପାଖ ସମାପନ। ତେଣୁ ଭଗବାନ କୃଷ୍ଣ କଣ କରିବେ, ସେ ଦ୍ୱାରକାକୁ ଯିବା ପାଇଁ ପ୍ରସ୍ତୁତ ହେଇଗଲାଣି, ସେତେବେଳେ ଯୁଦ୍ଧ ସରିଗଲାଣି, ଯୁଧିଷ୍ଠିର ମହାରାଜଙ୍କର ସିଂହାସନରେ ବସିବେ ଏବଂ ସବୁ କାର୍ଯ୍ୟ ସରିଗଲାଣି, ଦ୍ୱାରକାକୁ ଯିବା ପାଇଁ ପ୍ରସ୍ତୁତ ରଥ, କିନ୍ତୁ ସେ ଭଗବାନ ଏକ କ୍ଷୁଦ୍ର ବୃଦ୍ଧାଙ୍ଗୁଷ୍ଠି ବେଶ ବୃଦ୍ଧାଙ୍ଗୁଷ୍ଠି ରୂପ ହେଇକି ସେ ଉତ୍ତରା ଗର୍ଭ ଭିତରୁ ପ୍ରବେଶ କରନ୍ତି। ପ୍ରବେଶ କରିକି ପରିଚିତ ମହାରାଜଙ୍କୁ ସେଠି ସୁରକ୍ଷା ଦେଉଛନ୍ତି ଏବଂ ସେ ଅଶ୍ୱ ଦ୍ରୋଣ ପୁତ୍ର ଅଶସ୍ତ୍ର ଯୋଉ ବ୍ରହ୍ମାସ୍ତ୍ର ଦେଇଥିଲା ତାକୁ ହେରାଇଦେଲେ। ଯେତେ ପ୍ରକାର ବିପଦରୁ ଯିଏ ସୁରକ୍ଷା ଦେଇଛନ୍ତି ସେ ହେଉଛନ୍ତି ଆପଣଙ୍କର ସ୍ନେହ ପାଣ୍ଡବ ମାନେ, ଯେଉଁଥିପାଇଁ ସେ ଆପଣ ସବୁବେଳେ ସେ ଆପଣଙ୍କ ପାଖରେ ଆସି ପହଞ୍ଚନ୍ତି। ସ୍ନେହ ରହିଥିବା ହେତୁ ସେ ଆପଣଙ୍କ ଉପକାର କରୁଛନ୍ତି। ଆଉ ଆମେମାନେ ହେଉଛୁ ଭକ୍ତିଆର ବୟମ ବିଭୁ ନାରଦ ମହର୍ଷି, ଆମେ ତ ମାନେ ସ୍ୱାଧୀନ ଭକ୍ତ, ଆଉ ଭକ୍ତ ତ ଭଗବାନଙ୍କର ନିଶ୍ଚିତ ଭାବେ ଅନ୍ତରଙ୍ଗ ହବ। ଭଗବାନ ଯୋଉ ଗୀତାରେ କହିଲେ ସମହଂ ସର୍ବଭୂତେଷୁ ନ ମେ ଦୁଃଶ୍ୟସ୍ତି ନ ପ୍ରିୟ ଭଜତୁ ଯେ ମାନ ଭକ୍ତିଆ ମୈତ୍ରୀଷୁ ଚାପ୍ୟ। ଭଗବାନ ସମସ୍ତଙ୍କ ପ୍ରତି ସମାନ, ଯେମିତି ବାପା ପିତା ତାର ସବୁ ପୁତ୍ରଙ୍କ ପ୍ରତି ସମାନ ମନୋଭାବ, ତାର ଗୋଟେ ଭଲ ପିଲା ଅଛି, ତାର ଗୋଟେ ମନ୍ଦ ପିଲା ଅଛି, ଦୁଷ୍ଟ ପିଲା ଅଛି। ଦୁଷ୍ଟ ପିଲା ପ୍ରତି ସେ ଯେ ଅବିଚାର କରୁଛନ୍ତି ତା ନୁହଁ, ଭଲ ପିଲା ପ୍ରତି ତାର ସ୍ୱାଭାବିକ ଭାବେ କୃପା ରହିବ। ଆମ ଗୁରୁଦେବ କୁହନ୍ତି ଯେ ଭଲ ପିଲାଟେ ଯିଏ ବାପା ତା ଘର ଚାବିକାଠି ତା ଭଲ ପିଲା ହାତରେ ଦେଇଦେବ, କାହିଁକି ଜାଣିଛି ଭଲ ପିଲା ହାତରେ ଚାବିକାଠି ରହିଲେ ତାର କିଛି ସେ କ୍ଷତି କରିବନି। ସେ ଦୁଷ୍ଟ ପିଲା ହାତରେ ଚାବିକାଠି ଦେବ, ଜାଣିଛି ଯେ କୋଉଠି କଣ ଟଙ୍କା ପଇସା ନେଇକି ପଡିବ ଘରୁ ତେଣୁ ତାକୁ କେବେ ଦେବେ ସେ ଚାବିକାଠି। ତେଣୁ ଏଇ ଯୋଉ ଭଲ ପିଲା ସେଇଭଳି ଭାବରେ ସେ କୁହା ହେଇଛି ଭଗବାନ ନିଜେ କହୁଛନ୍ତି ଭଜତୁ ଯେ ମାନ ଭକ୍ତିଆ, ଯିଏ ମୋର ଭକ୍ତିର ସହିତ ମୋର ଭଜନ କରୁଛି ମୋର ସ୍ୱତନ୍ତ୍ର ସେ କୃପା ଲାଭ କରୁଛି। ଏଭଳି ଭାବରେ ନାରଦ ମହର୍ଷି କହୁଛି ଭକ୍ତିଆର ବୟମ ବିଭୁ, ଆମେମାନେ ତାଙ୍କର ଭକ୍ତ, ଆମେମାନେ ସମ୍ପୂର୍ଣ୍ଣ ଭାବେ ତାଙ୍କର ଚରଣାଶ୍ରିତ, ସଶିତ ନିଶ୍ଚିତ ଭାବେ ଆମେ କୃପା କରିବୁ। ତ ସେଥିପାଇଁ ଭାଗବତରେ କୁହାଗଲା ଯେ ନାରଦ ମହର୍ଷି କହୁଛନ୍ତି ଯେ ଯେଉଁ ପ୍ରକାର ଭାବରେ ଶରଣାପନ୍ନ ହେଲେ ମଧ୍ୟ ସେ ଭଗବାନଙ୍କର ତାର ଗୁଣଟାକୁ ଦେଖୁଛନ୍ତି। ସେଥିପାଇଁ ଅସୁରମାନଙ୍କ ପ୍ରତି ତାଙ୍କର ଯେଉଁ ଅତ୍ୟାଚାର, ଅସୁରମାନଙ୍କ ପ୍ରତି ତାଙ୍କର ଯୋଉ ଅଶ୍ଳୀଳ ମନୋଭାବ, ସେଟା ହଉଛି ତାଙ୍କ ପ୍ରତି କରୁଣା। ଏ ପ୍ରସଙ୍ଗରେ ଆସୁଛି ଯୋଉ ବୈକୁଣ୍ଠରେ ଜୟ ବିଜୟ ଦ୍ୱାରପାଳ ଭାବରେ ବିଷ୍ଣୁଙ୍କର ଦ୍ୱାରପାଳ ଭାବରେ ସେମାନେ କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ଦ୍ୱାରପାଳ ଥିବା ଅବସ୍ଥାରେ ବ୍ରହ୍ମାଙ୍କର ଚାରି ମାନସ ପୁତ୍ର ଆସୁଛନ୍ତି ତାଙ୍କୁ ବିଷ୍ଣୁଙ୍କ ଦର୍ଶନ କରିବା ପାଇଁ, କିନ୍ତୁ ସେ ଜୟ ବିଜୟ ସେମାନେ ବାଧା ସୃଷ୍ଟି କରିବେ। ଏଇ ଛୋଟ ଛୋଟ ପିଲା, ଏମିତି ଛୋଟ ପିଲା ଲମଳା ହେଇଛନ୍ତି, ଇଏ କଣ ବିଷ୍ଣୁଙ୍କ ଦର୍ଶନ କରିବେ? ତେଣୁ ସେମାନେ ବାଧା କହିଲେ ନା ତୁମେ ତୁମେ ଯାଇପାରିବନି, ତୁମେ ଚାଲିବି କାହିଁକି, ତୁମର କଣ କଣ ଛୋଟ ପିଲା କଣ କଣ ଚାଲିବ? ତେଣୁ ଯେତେବେଳେ ସେ ବାରଣ କଲେ ସେତେବେଳେ ଇଏ ଛୋଟ ପିଲା ନୁହଁ, ଏମାନେ ଜ୍ଞାନ ବୃଦ୍ଧ ବ୍ରହ୍ମାଙ୍କର ବିଚାରୀ ମାନସ ପୁତ୍ର, ତେଣୁ ସେମାନେ ସାଙ୍ଗେ ସାଙ୍ଗେ କହିଲେ ଜୟ ବିଜୟ ଦ୍ୱାରପାଳକୁ ତୁମେମାନେ ପ୍ରକୃତ ପକ୍ଷେ ବୈକୁଣ୍ଠରେ ରହିବା ପାଇଁ ଉପଯୁକ୍ତ ନୁହଁ, କାରଣ ତୁମ ଭିତରେ କୁଣ୍ଠା ମନୋଭାବ ଆସିଛି। ତେଣୁ କୁଣ୍ଠା ମନୋଭାବ ଯିଏ ଯାହାର ଆସୁଛି ସେ ବୈକୁଣ୍ଠରେ କେମିତି ରହିବ? ବୈକୁଣ୍ଠ ମାନେ ଯେଉଁଠି କୁଣ୍ଠା ନାହିଁ, ତେଣୁ ତୁମ ଭିତରେ କୁଣ୍ଠା ମନୋଭାବ ଦେବ, ଆମେ ବାରଣ କରୁଛୁ ଯିବା ପାଇଁ, ତେଣୁ ତୁମ ଭିତରେ ଏଇ ମନୋଭାବ ଆସିଛି ମାନେ ତୁମେ କାହିଁକି ରହିବ? ତୁମେ ଯାଅ ଭକ୍ତ ମଣ୍ଡଳକୁ ଯାଅ। ସାଙ୍ଗେ ସାଙ୍ଗେ ଏମାନେ ଯାଇକି ବିଷ୍ଣୁଙ୍କର ସମାପନ, ବିଷ୍ଣୁଙ୍କ ପାଖରେ ଚରଣ କରୁନାହାନ୍ତି, ବିଷ୍ଣୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ ଆମ ବଡ଼ ଭୁଲ ହେଇଗଲା, ଆମେ ଜାଣିପାରୁନି ସିଏ ଆମ ଧର୍ମ ସେ ଅଭିଶାପ ଦେଲେ। ସେଠି ବିଷ୍ଣୁ ଯାଇକି ଏମାନଙ୍କୁ ଚାରି ମାନସ ପୁତ୍ରଙ୍କୁ ବ୍ରହ୍ମାଙ୍କ ପୁତ୍ରଙ୍କୁ କହିଲେ, ଅନୁରୋଧ କଲେ ଯେ ଆପଣ ତାଙ୍କ ପ୍ରତି କୃପା କରନ୍ତୁ। ସେଠି କହିଲେ ସେଟା ଆମେ ତ ଅଭିଶାପ ଦେଇସାରିଲୁ, ତେଣୁ ସେ ଗୋଟିଏ ମାତ୍ର ଗୋଟିଏ ଏହାର ଉପାୟ ଅଛି ଯେ ଯଦି ସେମାନେ ଆପଣଙ୍କର ମିତ୍ର ଭାବରେ ଆସିବେ ମର୍ତ୍ତ୍ୟ ମଣ୍ଡଳରେ ତାହେଲେ ତାଙ୍କୁ ସାତ ଜନ୍ମ ଲାଗିବ ଆସିବା ପାଇଁ ଆପଣଙ୍କ, କିନ୍ତୁ ଯଦି ଶତ୍ରୁ ଭାବରେ ସେମାନେ ଆସନ୍ତି ତିନି ଜନ୍ମରେ ସେ ଆପଣଙ୍କର ପାଖରେ ଦ୍ୱାରପାଳ କାର୍ଯ୍ୟ କରିବେ। ତେଣୁ ଏମାନେ ଚାହିଁଲେ ଜୟ ବିଜୟ ଦ୍ୱାରପାଳ, ସେମାନେ ଚାହିଁଲେ ଆମେ କାହିଁକି ମିତ୍ର ଭାବରେ ରହିକି ସାତ ଜନ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବୁ? ତେଣୁ ଭଗବାନଙ୍କର ସେମାନେ ଭକ୍ତ, ଜୟ ବିଜୟ ଅଛି, ସେମାନେ ଦ୍ୱାରପାଳ, ସେମାନେ ତାଙ୍କର ସେବକ, ତେଣୁ ସେବକ କେବେ ସେବାରୁ ବିଚ୍ୟୁତ ହେଇକି ରହିପାରିବୁ? ତେଣୁ ସେମାନେ କହିବେ ନା ନା ଆମେ ନିଶ୍ଚିତ ଭାବରେ ଶତ୍ରୁ ବରଣ ହଉ, କିନ୍ତୁ ଆମେ ତାଙ୍କ ପାଖକୁ ଆସିବାକୁ ଚାହୁଁଛୁ ଯେତେ ଶୀଘ୍ର। ତେଣୁ ତିନି ଜନ୍ମରେ ଆମେ ତାଙ୍କ ଶତ୍ରୁ ହିଁ ତାଙ୍କ ସହିତ ଯୁଦ୍ଧ କରିବୁ ଏବଂ ତାଙ୍କ ହସ୍ତରେ ମରିବୁ ଏବଂ ପୁଣି ଆସିବୁ ତାଙ୍କ ପରେ। ତେଣୁ ପ୍ରଥମ ଜନ୍ମରେ ସେମାନେ ଆସୁଛନ୍ତି ସତ୍ୟ ଯୁଗରେ ହିରଣ୍ୟାକ୍ଷ ଆଉ ହିରଣ୍ୟକଶିପ, ଯିଏକି ଭୟଙ୍କର ତ୍ରାସ ଏହି ବ୍ରହ୍ମାଣ୍ଡରେ ସେ କରିଛନ୍ତି। ଆମେ କାଲି ଶ୍ରବଣ କରିଦେଲୁ, ଆମେ କାଲି ନୃସିଂହଙ୍କର ଆବିର୍ଭାବ ଦିବସରେ ଆମ ସବୁ ମନ୍ଦିରରେ ଆଲୋଚନା ହେଲା କିଭଳି ଭାବରେ ନୃସିଂହଦେବ ଆବିର୍ଭୂତ ହେଲେ ହିରଣ୍ୟକଶିପକୁ ବିଦାରଣ କରିବା ପାଇଁ। ହିରଣ୍ୟକଶିପର ତାର ସମସ୍ତ ଶକ୍ତିକୁ ରକ୍ଷା କରିକି ଭଗବାନ ଯୋଉ କୃଷ୍ଣଙ୍କର ଯୋଉ କମନୀୟ ରୂପ, ସେ କମନୀୟ ରୂପ କେତେ ବିଭତ୍ସ ରୂପ, ନରସିଂହ ରୂପରେ ମୁଖଟା ସିଂହ ଭଳି ଏବଂ ଶରୀରଟା ହଉଛି ମନୁଷ୍ୟ ଭଳି, ଏବଂ କୌଣସି ଅସ୍ତ୍ରଶସ୍ତ୍ର ସାହାଯ୍ୟ ନନେଇକି ନଖ ଦ୍ୱାରା ଗୋଧୂଳି ସମୟରେ ବ୍ରହ୍ମାଙ୍କର ସମସ୍ତ ସର୍ତ୍ତକୁ ରକ୍ଷା କରିକି ନୃସିଂହ ରୂପରେ ସେ ତାଙ୍କୁ ହତ୍ୟା କରିବ। उसको सुरक्षा प्रदान करो, हिरण्यकश्यप को त्याग। तो ये दुई अवतार से हेले हिरण्यक्ष एवं हिरण्यकश्यप, तापर से द्वितीय त्रेता युगरे आसुथिले रावण आउ कुम्भकर्ण रूपरे एवं रामचंद्र महाप्रभु जिकि भगवान रामचंद्र महाप्रभु रूपरे आसुछन्ति से तांको विदारण करि बा मारि निहत करि एवं तत्पर द्वापर युगरे समान आसुछन्ति शिशुपाल आउ दंत बक्ष এবং সেই জন্ম তাদের শেষ জন্ম তিন জন্ম শত্রু ভাবে জন্মগ্রহণ করলে এবং সে জন্মরে সেমানকর মুক্তি প্রাপ্ত হয়েছে এবং সেমানে গেলে ভগবান। তেমন ইয়ে হচ্ছে ভগবানকর কৃপা, আমি তাকে আমার দৃষ্টিতে দেখুছি যে অসুর মানব প্রতি সে এ প্রকার বিদ্বেষ মনোভাব করে তাকে মারি দেবে, কিন্তু মারিলে মধ্যে সে তাঙ্ক পাখুকে আসে আমার জড় দৃষ্টিরে, আমার জড় ইন্দ্রিয় আমার অছি সে দৃষ্টিরে আমি ভগবান মাতিব। সেথিপাই ভগবান হচ্ছে কুহাযাই সে হচ্ছে অধ্যক্ষ। অধ্যক্ষ কহিলে যা আমি ইন্দ্রিয় জ্ঞান দ্বারা কেবে হলে কোণী প্রকার মাপি পারা না, তেমন সি হচ্ছে অক্ষজ। অক্ষজ অধ্যক্ষ কহিলে যা ইন্দ্রিয় জ্ঞান দ্বারা আমি কোণ মাপি পাই, আমি ভগবান দেখি নেছু বিচার করে নেছু যে যে ভগবান কৃষ্ণ আসলে ধর্ম সংস্থাপন করা যে আমাকে শিক্ষা দেওয়া আসলে সে কিভাবে ভাবে কপটতা অবলম্বন কলে, তা কুট কপটি বলে কুযাচ্ছে, কামুক লম্পট বলে কুযাচ্ছে, গোপী মান বস্ত্র হরণ কলে, তাঁর নগ্ন সৌন্দর্য দেখলে, আখন লোহণী চোরি কলে সব বিভিন্ন ঘর যাই এইসব কার্যক্রম ভগবান সে প্রকার কার্য কেন করছেন আমার দৃষ্টি আমি তাকে দেখুছি, কিন্তু তাকে আমার তত্ত্বগত দৃষ্টি দেখা পড়বে যেটা গীতার ভগবান কলে ভক্তার যজ্ঞ তপসা সর্বলোকম মহেশ্বরম শ্রুভুদম সর্বভূতানাম জ্ঞাত্বা মহৎ শান্তি উচ্চতি। যে ভগবান আশ্চর্য আমাকে শিক্ষা দেওয়া পাই সে হচ্ছে সমস্তঙ্কর ঈশ্বর, সে হচ্ছে পরমেশ্বর, আর সে হচ্ছে প্রকৃত পক্ষে সমস্তকে সে কোন করবে না, সে হচ্ছে ভোক্তারম সমস্ত যজ্ঞ কর্মর উপভোগকারী, সে হচ্ছে একমাত্র উপভোগকারী, সে হচ্ছে মালিক, সে হচ্ছে প্রভু, আর সে হচ্ছে পুরুষোত্তম, সে হচ্ছে একমাত্র পুরুষ, তেমন সে আমাকে উপভোগ করিবে, আমি তাকে উপভোগ প্রদান করিবে, এটা হচ্ছে আমার কর্তব্য, এটা হচ্ছে শাস্ত্র তত্ত্ব, কিন্তু আমি তাকে বুঝি না বা আমি তার ভিতরে প্রবেশ করিনি, আমি সেটা পুরুষ স্বরূপ পাইছু কিন্তু প্রকৃতরে আমি হচ্ছে প্রকৃতি, ভগবান হচ্ছে একমাত্র পুরুষ, তাকে পুরুষোত্তম বলি পারবে, পুরুষমাত্র উত্তম, তেমন সে আমাকে উপভোগ করিবে, আমাকে উপভোগ প্রদান করা উদ্দিষ্ট, সেটা ভগবান করে বক্তা আর যজ্ঞ কথা সে সমস্ত যজ্ঞ কর্মর ফলর উপভোগকারী, আর সে উপভোগকারী রয়েছে হেতু সে গোপী মানকর লগ্ন সে হচ্ছে গোপী মানকর নাথ, গোপী মানকর সে স্বামী, সে জগন্নাথ, সে জগতর নাথ, তেমন সে লগ্ন সুন্দর দেখে কোন অসুবিধা ভগবান অন্য অবতার যে সব অন্য অবতারে আসছেন তাঁর কৌশ অবতার নিজস্ব ভগবান কিনা কেবল কৃষ্ণ যেত আসলে সে নিজের ভগবত্তা প্রদান প্রকাশ করছেন এবং নিজকে সে ভগবান করছেন প্রতি ছত্র ছত্র গীতা কুয়াছে অহম আদি দেবানা মহর্ষিণাঞ্চ সর্বস অহম সর্বস্ব প্রভব মত্ত সর্ব প্রবর্ততে প্রতিভক্তা প্রভু সাক্ষী নিবাস পরম সুরূপ। এটা গীতার ছত্র ছত্র কুয়াছে যে সে হচ্ছে ভগবান সর্বধর্মান পরিত্যাজ্য মামেকম শরণ ব্রজ, সে নিজ ভগবান বলে কুচি যে মুঁ হচ্ছে ভগবান আর কি ভগবান হন, ভগবান কহিকি নিজ ভগবত্তাকে মধ্যে সে প্রকাশ করতেন, যে যুগ বর্তমান যুগ কলি যুগ নিজ ভগবান বলে কুচি তাকে সে ভগবত্তার প্রতিপাদন করুন, কিন্তু ভগবত্তা সে কম প্রতিপাদন করি বর্তমান জেলে অছ আমার কবি সূর্য বহদেব রথম গোটে লেখিছিলে জগতে কেবল জনে হসিবে এই তো মুখ বরজি বরসে দেই মানস বরজি বরসে অমেধ্য গ্রাস দেহে মন্দা কিনি রজ লগাই গ্রাম শুকর কি হইব গাই, যদি গাঁর ঘুষুরি সে বর্ষে কাল বিষ্টা খেলে বন্ধ কর, ঘুষুরির খাদ্য হল বিষ্টা, সে বর্ষে কাল বিষ্টা খেলে বন্ধ কর এবং বর্ষে কাল সে কোন করবে না মন্দা কিনারে গান গঙ্গা নদীর মূর্তিকা গঙ্গা মাটি আনিকি শরীরে লেপন করিব বর্ষাকাল, তাহলে কোন ঘুষুরিটা গাই হয়ে যাব, গাই গাই ঘুষুরি ঘুষুরি ମୁଁ କିଭଳି ଗାଇବ ଠିକ ସେଇଭଳି ଭାବରେ ଆରେ ଜୀବ ସିଏ ହେଉଛନ୍ତି ଭଗବାନଙ୍କର ଅଂଶ, ଅଂଶ କେବେ ପୂର୍ଣ୍ଣ ହେଇପାରିବନି। ନିଜେ ଯିଏ ଶିବ ନାରାୟଣ ଏପରିକି ବ୍ରହ୍ମା ଇନ୍ଦ୍ର ଆଦି ଦେବତା ମାନେ ସେମାନେ କିଭଳି ଭାବରେ ଭଗବାନଙ୍କର ସନାତନ ହେଇ ପ୍ରାର୍ଥନା କରୁଛନ୍ତି, ଶିବଜୀ ପ୍ରାର୍ଥନା କରୁଛନ୍ତି, ବ୍ରହ୍ମା ପ୍ରାର୍ଥନା କରୁଛନ୍ତି, ତେଣୁ ତୁମେ କଣ ଭଗବାନ ହବ? ଏଇ ପ୍ରକାର ଅବସ୍ଥା କଥା କହିଯିବ। ତେଣୁ ସେଥିପାଇଁ ଶ୍ରୀମଦ ଭଗବତ ଗୀତା ଏବଂ ମହାଭାରତରେ ଏସବୁ ବର୍ଣ୍ଣନା ରହିଛି, ଏବଂ ଏଇ ବର୍ଣ୍ଣନାଟାକୁ ଆମେ ଖାଲି ପଢ଼ିଦେଲେ ହବନି, ତାହାକୁ ଆମକୁ ତତ୍ତ୍ୱଜ୍ଞ ଯେଉଁମାନେ ଯେଉଁମାନେ ପ୍ରକୃତ ପରମ୍ପରା ମଧ୍ୟ ଦେଇ ଗତି କରୁଛନ୍ତି ସେମାନଙ୍କଠାରୁ ଏହାକୁ ଶ୍ରବଣ କରିବା ପାଇଁ ପଡିବ, ସେମାନଙ୍କ ପାଖରେ ଆମ ସନ୍ଦେହଟାକୁ ଉପସ୍ଥାପନ କରିବା ପାଇଁ ପଡିବ, ତା ନହେଲେ ଆମେ ଗୀତଟା ଯୁକ୍ତି କଲେ ସେଥିରେ କିଛି ଲାଭ ହବ। ତେଣୁ ଏହାକୁ ପ୍ରଥମେ ଶୁଣିବା ପାଇଁ ପଡିବ, ଯେମିତି ଗୋଟେ ଛୋଟ ଶିଶୁ ସ୍କୁଲକୁ ଯେତେବେଳେ ଯାଉଛି ତାକୁ ଶିକ୍ଷକ ଯାହା କହୁଛନ୍ତି ସେ ତା ଗ୍ରହଣ କରୁଛି, ସେଠି ସେ ଯୁକ୍ତି କରୁନି, ଦୁଇ ଗୁଣ ଦୁଇ ସମାନ ଚାରି, ଦୁଇ ଯୁକ୍ତ ଦୁଇ ସମାନ ଚାରି, ସେ ତ ଗ୍ରହଣ କରୁଛି। ତାପରେ ଯଦି ଉଚ୍ଚ କ୍ଲାସକୁ ଯିବ ସେତେବେଳେ ସେ ପଚାରିବ କାହିଁକି ଦୁଇ ଗୁଣ ଦୁଇ ଚାରି ହବ, କାହିଁକି ପାଞ୍ଚ ହବ। ଠିକ ସେଇଭଳି ଭାବରେ ବର୍ତ୍ତମାନ ଆମେ ଆଧ୍ୟାତ୍ମିକ ଜଗତରେ କ୍ଷୁଦ୍ର ଶିଶୁ, ଆମର ଗୀତା ସେମାନେ ଭଗବତ ଗୀତାଟା ସେତେବେଳେ କୁହାଯାଇଛି ଯେ ଯେଉଁମାନେ ଅକବୁଦ୍ଧି ସମ୍ପନ୍ନ ସ୍ତ୍ରୀ ବୈଶ୍ୟ ଏମାନଙ୍କ ପାଇଁ କଥା କୁହାଯାଇଛି, ଯେଉଁମାନେ ବୁଝିପାରିବେ ନାହିଁ ସେଥିପାଇଁ ମହାଭାରତର ଗୋଟିଏ ଅଂଶ ହେଉଛି ଗୀତା, ଭୀଷ୍ମ ପର୍ବ ଗୀତା। ତେଣୁ ଏମାନେ କେବଳ ଅଳ୍ପ ବୁଦ୍ଧି ଲୋକମାନଙ୍କ ଗୀତା ଶାସ୍ତ୍ର, କିନ୍ତୁ ବର୍ତ୍ତମାନ ବିଦ୍ୱାନ ଲୋକମାନେ ଗୀତା ଶାସ୍ତ୍ର କଣ କହିବେ? ସେମାନେ କହିବେ ଯେ ଭଗବାନ କୃଷ୍ଣ ଯାହା କୁହାଯାଇଛି ଗୀତାରେ ସେ କୃଷ୍ଣ ଭଗବାନ ନୁହନ୍ତି, ଯୋଉ କୃଷ୍ଣ ଅର୍ଜୁନଙ୍କୁ ସହାୟତା ପ୍ରଦାନ କଲେ, ଯୋଉ ଗୀତାରେ ଭଗବାନ କୃଷ୍ଣ କଥା କୁହାଯାଏ ସେ କୃଷ୍ଣ ଭଗବାନ ନୁହନ୍ତି, କୃଷ୍ଣ ହେଉଛନ୍ତି ପରମାତ୍ମା ଭଗବାନ। ତେଣୁ ଯଶୋଦାଙ୍କର ପୁତ୍ର କୃଷ୍ଣ, ଦେବକୀଙ୍କ ପୁତ୍ର କୃଷ୍ଣ ଭଗବାନ ସେ ନୁହନ୍ତି, ଏ ପ୍ରକାର ଆମେ ବିଦ୍ୱାନ ପଣ୍ଡିତମାନେ ଏ କଥା କହୁଛନ୍ତି। ତେଣୁ ଏମାନେ ଗୀତାରେ କଣ କରୁଛନ୍ତି, ଏହି ପ୍ରକାର ଅବସ୍ଥା। ସେଥିପାଇଁ ଆମମାନଙ୍କୁ ଏକ ଶୁଦ୍ଧ ପରମ୍ପରା ମଧ୍ୟରୁ କଳିଯୁଗର ଚାରିଟି ସତ୍ ପରମ୍ପରା ଅଛି, ସେ ଚାରିଟି ସତ୍ ପରମ୍ପରା ମଧ୍ୟରୁ ଯେକୌଣସି ଗୋଟିଏ ପରମ୍ପରା ମଧ୍ୟରୁ ଯିଏ ଶୁଦ୍ଧ ଭକ୍ତ ବା ସାଧୁ ଗୁରୁ ତାଙ୍କଠାରୁ ଏ କଥା ଆମକୁ ଶ୍ରବଣ କରିବା ପାଇଁ ପଡିବ, ତାଙ୍କଠାରୁ ଏଇ ଜ୍ଞାନ ଆହରଣ କରିବା ପାଇଁ ପଡିବ, ତାଙ୍କ ଶରଣାଗତ ହେବାକୁ ପଡିବ, ତାଙ୍କର ଉପଦେଶ ପାଳନ କରିବା ପାଇଁ ପଡିବ, ତାହେଲେ ହିଁ ଆମେ ଏ ତତ୍ତ୍ୱ ଭିତରେ ପ୍ରବେଶ କରିପାରିବା। ତା ନହେଲେ ଆମେ କେବଳ ଉପରେ ଭାବେ ବହୁତ ପ୍ରତ୍ୟକ୍ଷ ପଣ୍ଡିତ ହେବା, କିନ୍ତୁ ପ୍ରକୃତ ମୂଳ ଲକ୍ଷ୍ୟକୁ ବୁଝିପାରିବା ନାହିଁ। ଯେମିତି ବ୍ରହ୍ମାଜୀ ଭାଗବତ ଦଶମ ସ୍କନ୍ଧରେ ନିଜର ଧିକାର ନିଜକୁ ଧିକାର କରି କହୁଛନ୍ତି, ମୁଁ ବେଦପତି ବ୍ରହ୍ମା, ମୁଁ ତାଙ୍କୁ ବୁଝିବା ପାଇଁ ଚେଷ୍ଟା କଲି, ମୁଁ ନିଜର ଜ୍ଞାନ ବଳରେ ତାଙ୍କୁ ବୁଝିବା ପାଇଁ ମୁଁ ଚେଷ୍ଟା କରୁଛି, ମୁଁ ତାଙ୍କୁ ପରୀକ୍ଷା କଲି ଯେ ଇଏ କଣ ପ୍ରକୃତ ଭଗବାନ, ଯିଏ ଭଗବାନ ସିଏ କଣ ଗୋପାଳ ବାଳକ ମିଶା ଖାଇବେ, ଇଏ କି ପ୍ରକାର କଥା, ଯିଏ ମୋର ପ୍ରଭୁ ସମସ୍ତଙ୍କର ପ୍ରଭୁ ସିଏ ପୁଣି ଗୋପାଳ ବାଳକ ହାରି ଯାଉଛନ୍ତି, ଯାହାଙ୍କ ପାଖରେ ଯିଏ ସମସ୍ତଙ୍କୁ ପରାଜିତ କରିବେ, ମୃତ୍ୟୁ ଯାହାଙ୍କ ନିକଟରେ ପରାସ୍ତ ହେଉଛି, ମୃତ୍ୟୁ ଯାହାଙ୍କର ଶରଣାପନ୍ନ ହେଉଛି, ସିଏ ପୁଣି ହାରି ଯାଉଛନ୍ତି ଗୋପାଳ ବାଳକ ପାଖରେ। ସେଥିପାଇଁ ବ୍ରହ୍ମା ମଧ୍ୟ ବୁଝିପାରିଲେ, ବ୍ରହ୍ମା ତାଙ୍କ ଯୋଗ ଶକ୍ତି ବଳରେ ସେ ତାଙ୍କର ଭରଣ କରିନେଲେ ଗାଇବା ଛୁଆ, କିନ୍ତୁ ସେ ପୁଣି ନିଜେ ଆସିକି ଭଗବାନ ପ୍ରାର୍ଥନା ପ୍ରାର୍ଥନା କରି କହୁଛନ୍ତି, ଜ୍ଞାନେ ପ୍ରୟାସ୍ୟ ଉଦପାସ୍ୟ ନମନ୍ତ ଏବ ଧୀବନ୍ତି ସମ୍ମୁଖରତାଂ ଭବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ସ୍ଥିତିରତାଂ ତମ ବାନ୍ମନୋଧି ତେ ପ୍ରାୟସୁ ଅତି ଅଜିତ ଜିତ ସ୍ତ୍ରୀ ଲକ୍ଷ୍ୟ। ନିଜର ଜ୍ଞାନ, ନିଜର ବୁଦ୍ଧି, ନିଜର ମେଧା, ନିଜର ପାଣ୍ଡିତ୍ୟ, ଏହାଦ୍ୱାରା ତୁମେ କେବେ ହେଲେ ଭଗବାନଙ୍କୁ ଜାଣିପାରିବ ନାହିଁ, ନିଜର ମେଧା ନିଜର ପାଣ୍ଡିତ୍ୟ ଦ୍ୱାରା ତୁମେ କେବେ ଭଗବାନଙ୍କୁ ଜାଣିପାରିବ ନାହିଁ। କାରଣ ଆପଣ କଣ ପଣ୍ଡିତ ନଥିଲା, ଆପଣ ବହୁତ ବଡ଼ ପଣ୍ଡିତ କଣ କଲା, ରାମଚନ୍ଦ୍ର ମହାପ୍ରଭୁର ପତ୍ନୀଙ୍କୁ ହରଣ କଲା। ତେଣୁ ଏଇ ପ୍ରକାର ପଣ୍ଡିତ ବା ଏ ପ୍ରକାର ବିଦ୍ୟାରେ କିଛି ମୂଲ୍ୟ ନାହିଁ। ସେଥିପାଇଁ ମହାପ୍ରଭୁ କହିଲେ ବିଦ୍ୟା ବଧୁ ଜୀବନମ, ଶିକ୍ଷାସ୍ତର ପ୍ରଥମ ଶ୍ଳୋକରେ କହିଲେ ଚେତ ଦର୍ପଣ ମାର୍ଜନମ ଭବମହା ଦାବାଗ୍ନି ନିର୍ବାପନ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ବିଦ୍ୟା ବଧୁ ଜୀବନମ। ସେ ବିଦ୍ୟାଟା ପ୍ରକୃତ ପକ୍ଷେ ବଧୁ ସଦୃଶ, ଯେମିତି ଗୋଟିଏ ଝିଅଟିଏ ବିବାହ ହେଇକି ତା ଶାଶୁଘରକୁ ଯାଉଛି, ସେତେବେଳେ ସେ କିଭଳି ଭାବରେ ଯାଉଛି, ସଲଜନା ମୁଖରେ ଅଡ଼ଣା ଓଡ଼ଣା ଅଛି, ନଈ ନାହିଁ ଯାଉଛି, ତାଙ୍କର ଗର୍ବ ଦମ୍ଭ ଅହଙ୍କାର ଇତ୍ୟାଦି କିଛି ନାହିଁ, କିନ୍ତୁ ପରେ ପରେ ତାର ଗର୍ବ ଦମ୍ଭ ଅହଙ୍କାର ବାହାରିଛି ପରିବାର, କିନ୍ତୁ ବର୍ତ୍ତମାନ ସେ ଯାଉଛି ସଂଲଗ ଭାବ ଅବନତ ମସ୍ତକ ଏ ପ୍ରକାର ଭାବରେ ଯାଉଛି। ଠିକ ସେଇଭଳି ବିଦ୍ୟା ହେଉଛି ସେହି ତ ବିଦ୍ୟାର ଫଳ ଜାନମ ନିଶ୍ଚୟ କୃଷ୍ଣ ପାଦ ପଦ୍ମେ ଚିତ୍ତ ବୃତ୍ତି ଦେବ। ମହାପ୍ରଭୁ ମଧ୍ୟ କେଶବ କାଶ୍ମୀର ପ୍ରକୃତ ବିଦ୍ୟା ସେହି ଯଦି ଆମେ ଭଗବାନଙ୍କ ପାଦ ପଦ୍ମରେ ଆମର ଭକ୍ତି ରହିଥାଉ ତାହେଲେ ସବୁଗୁଡିକ ଭଗବତ ଗୀତାରେ ରହିବାସ ସମ୍ପର୍କ ବିଭାଗ ଭଗବାନ କହିଲେ ଦମ୍ଭ ଦପ ବିମାନଶ୍ଚ କ୍ରୋଧ ପାରୁଷ୍ୟମେବ ଚ ଅଜ୍ଞାନ ଚ ଆଦିଜାତସ୍ୟ ପାର୍ଥ ସମ୍ପଦ ଏଗୁଡାକ ହେଉଛି ଅଜ୍ଞାନ ଯୋଉ ଜଡ ବିଦ୍ୟା ଆମେ ବର୍ତ୍ତମାନ ପ୍ରାପ୍ତ ହେଉଛୁ ସ୍କୁଲ କଲେଜ ୟୁନିଭର୍ସିଟିରୁ ଇଏ ଆମେ କଣ ସବୁ ଦମ୍ଭ ଦର୍ପ ଅଭିମାନ କ୍ରୋଧ ଆମ ବଡ଼ ଏଠୁ ଉଚ୍ଚ ଶିକ୍ଷିତ ମୁଁ ଏତେ ବଡ ଡିଗ୍ରୀ ପାଇଛି ମୁଁ ବିଦେଶରେ ଚାକିରି କରୁଛି ମୁଁ ଏତେ ଲକ୍ଷ ଟଙ୍କା ରୋଜଗାର କରୁଛି ଗର୍ବ ଦମ୍ଭ ଅହଙ୍କାର ଏସବୁ ଯୋଉଟା ହେଉଛି ଅଜ୍ଞାନ ଏଇଟା ଜ୍ଞାନ ନୁହଁ ଆମେ କଣ ବୁଝିବା ସେଥିରେ ଭଗବାନ ସେଥିରେ ଭଗବାନ କହିଲେ ନାଇଁ ବ୍ରହ୍ମା କହୁଛନ୍ତି ଜ୍ଞାନ ପ୍ରୟାସ ରପସ୍ୟ ନମନ୍ତ ଏବ ଜୀବନ୍ତି ସମ୍ମୁଖତା ଅବଧୀୟ ବାତ୍ର ଯେଉଁମାନେ ଯେକୌଣସି ସ୍ଥାନରେ ରହିକି ଶ୍ରୁତିଗତାନ ଭଗବାନଙ୍କର କଥା ଶ୍ରବଣ କରୁଛନ୍ତି ତନୁ ବାନ୍ ମନୋଭି ତାଙ୍କ ଶରୀର ଦ୍ୱାରା ତାଙ୍କର ବାକ୍ୟ ଦ୍ୱାରା ଏବଂ ତାଙ୍କର ମନ ଦ୍ୱାରା ଭଗବାନଙ୍କ କଥା ଶ୍ରବଣ କରୁଛନ୍ତି ବାକ୍ୟ ଦ୍ୱାରା ଭଗବାନ କଥା କହୁଛନ୍ତି ଏବଂ ଶରୀର ଦ୍ୱାରା ଭଗବାନଙ୍କ ସେବା କରୁଛନ୍ତି ସେମାନେ ଯିଏ ଅଜିତ ଯୋଉ ଭଗବାନ ଅଜିତ ସେ ଭଗବାନ ସେମାନେ ଜିତ ଅର୍ଥାତ୍ ସେମାନେ ପରାଜିତ କଲେ ଯେମିତି ଅମ୍ବରୀଶ ମହାରାଜ ସେ ଜଣେ ରାଜା କଣ ତାଙ୍କର ଜ୍ଞାନ ଥିଲା କି ପ୍ରକାର ସେ ଭକ୍ତ ଅର୍ଜୁନ ସିଏ ହେଉଛନ୍ତି କ୍ଷତ୍ରିୟ ସିଏ କୌଣସି ସାଧୁ ନୁହନ୍ତି କିମ୍ବା ସନ୍ନ୍ୟାସୀ ନୁହନ୍ତି କିନ୍ତୁ ଭଗବାନ ତାଙ୍କର ଅନ୍ତରଙ୍ଗ ଭକ୍ତ ଅହମ୍ ଭକ୍ତ ପରାଜ ତେଣୁ ସେହିପରି ଇଏ ବ୍ରହ୍ମାଜୀ ମଧ୍ୟ ସେ କଥା ସେ ଯେ ଏଭଳି ଭାବରେ ଭଗବାନ ସହିତ ଯୁକ୍ତ ହେଇଛି ସେ ଭଗବାନଙ୍କୁ ଜୟ କରିପାରୁଛି ତା ନହେଲେ ଭଗବାନଙ୍କ ସହିତ ପରିଚିତ ଆମର ସମୟ ହେଇଯାଇଛି ଆମକୁ ଆପଣ ଯୋଉ ସୁଯୋଗ ପ୍ରଦାନ